ସେ ଆନନ୍ଦ ଇନ୍ଦ୍ରିୟମାନଙ୍କ ଦ୍ୱାରା ମିଳିବନି। ବିଷୟ ଆନନ୍ଦ ଇନ୍ଦ୍ରିୟମାନଙ୍କୁ ବିଷୟ ଆନନ୍ଦ ଦେବେ, କାରଣ ଇନ୍ଦ୍ରିୟମାନେ ବିଷୟରେ ସବୁବେଳେ ଲାଗିକି ରହୁଛନ୍ତି। ଇନ୍ଦ୍ରିୟମାନେ ଯେତେବେଳେ ଭଗବତ ଆନନ୍ଦ ପ୍ରାପ୍ତ ହେବେ, ସେତେବେଳେ ପ୍ରକୃତ ଆନନ୍ଦ ଜୀବ କ'ଣ ଜାଣିବ। କିନ୍ତୁ ଅନାଦିକାଳରୁ ଆମେ ଏଇ ମନ ଇନ୍ଦ୍ରିୟମାନଙ୍କ ସହିତ ଏ ଦେହରେ ରହି ବିଭିନ୍ନ ଦେହ ରହି ରହି ଆସେ। ମନୁଷ୍ୟ ଦେହରେ ଯେଉଁ ସୁଖଟା ଅଛି, ଅଲଗା ଜୀବରେ ସେ ସୁଖ ନାହିଁ। ପଶୁପକ୍ଷୀମାନେ ଯେଉଁମାନେ ଅଛନ୍ତି, ତାଙ୍କର କ'ଣ ସୁଖ? ସକାଳୁ ଉଠିବା, କେବଳ ଖାଇବା, ତାଙ୍କର ସ୍ତ୍ରୀ ଛୁଆ ପିଲା ଚିନ୍ତା ନାହିଁ। ସେ ଯେତେବେଳେ ପିଲାଟି ଦେବେ, ତା ପ୍ରତି ଆସକ୍ତି, ପିଲାଟି ଖାଇଲୁ, ଖାଇଲା, ପିଲା ଟିକେ ବଢ଼ିଗଲା, ଉଡ଼ିଗଲା, ସରିଲା। ତାଙ୍କର ଆଉ କିଛି, ତାଙ୍କର ଫ୍ୟାମିଲି ସୁଖ ବିଶେଷ ଗୋଟେ କିଛି ନାହିଁ। କେତେଟା ପକ୍ଷୀ ଅଛନ୍ତି ସେ କେବଳ ସ୍ୱାମୀ ସ୍ତ୍ରୀ ଏମିତି ଆସକ୍ତି, କିନ୍ତୁ ପାରା ଦେଖୁଛନ୍ତି ରୁହନ୍ତି, ନହେଲେ ପ୍ରାୟ ସେମାନେ ସମସ୍ତେ କେବଳ ଭୋଜନ ଆତ୍ମରକ୍ଷା। କିନ୍ତୁ ମନୁଷ୍ୟ ଜୀବନରେ ମନୁଷ୍ୟ ସବୁବେଳେ ଗୋଟେ ଆନନ୍ଦର ଅନୁସନ୍ଧାନ କରୁଛେ, ନିତ୍ୟ ଆନନ୍ଦର। ସେଇଟା କେବେ ଇନ୍ଦ୍ରିୟମାନଙ୍କ ଦ୍ୱାରା ମିଳିବନି ଏ ଜଗତରେ, ଯଦି ସେ ବିଷୟ ସହିତ ସବୁବେଳେ ଯୁକ୍ତ ହୋଇକି ରହେ। ସେଥିରେ ପୂର୍ବବର୍ତ୍ତୀ ଶ୍ଳୋକରେ 22 ଶ୍ଳୋକରେ ଭଗବାନ କହିଲେ ସେ କଥା, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୋନ ଏବେ ଆଦ୍ୟନ୍ତବନ୍ତ କୁନ୍ତେ ନନ୍ତେ ଈଶ୍ୱର ମତେ ବୃଥା। ଯେଉଁମାନେ ବୁଦ୍ଧିମାନ ଲୋକ, ଆଦି ଆଉ ଅନ୍ତ ଯେଉଁ ଇନ୍ଦ୍ରିୟ ସୁଖରେ ଅଛି, ତା ପଛରେ ଧାବମାନ ହେବେନି। ଇନ୍ଦ୍ରିୟମାନଙ୍କର ସ୍ୱଭାବ ହେଲା ସେମାନେ ରସମୟ। ଚକ୍ଷୁ ସବୁବେଳେ ଗୋଟେ ରସ ଜିନିଷ ଦେଖିବା ପାଇଁ ଚାହେଁ, ଜିଭା ସବୁବେଳେ ଗୋଟେ ଆସ୍ୱାଦନ କରିବା ପାଇଁ ଚାହେଁ, ତାକୁ ବନ୍ଦ କରି ରଖିପାରିବେନି। କେହି କହିପାରିବେନି ମୁଁ ଖରାପ କଥା କହିବିନି, ନାଇଁ ଖରାପ କଥା କାନ୍ଦି କ'ଣ କହିଲେ, ଖରାପ କଥା କୁହ ନାହିଁ, ଖରାପ କଥା ଦେଖ ନାହିଁ, ଖରାପ କଥା ଶୁଣ ନାହିଁ, ଏଇଟା ପ୍ରାକ୍ଟିକାଲ ପସିବୁଲ ନୁହେଁ। ଖରାପ କଥା ଦେଖ ନାହିଁ କହିପାରିବନି, କାରଣ ଆଖିର ଚକ୍ଷୁ ଅଛି ମାନେ ତାର ଇଚ୍ଛା ହଉଛି ମୁଁ ସବୁ ଜିନିଷ ଦେଖି, ଭଲ କଥା ଦେଖ। ଆମେ କେବଳ ନେଗେଟିଭ, ଆମ ଭକ୍ତି ଯୋଗରେ କେବଳ ବିରୋଧୀ ଜିନିଷ ଶିଖାଯାଏ ନା, ଯେମିତି ଅଲଗା ଯୋଗମାନଙ୍କରେ କେବଳ ନାସ୍ତିକ ବାଣୀ ଗୁଡ଼ା, ଏଟା କରନି, ଏଟା କରନି, ନାଇଁ ନାଇଁ କରନି ଆମର ଇମ୍ପୋର୍ଟାଣ୍ଟ ନୁହେଁ, କର ଇମ୍ପୋର୍ଟାଣ୍ଟ। ଯେହେତୁ ଇନ୍ଦ୍ରିୟମାନେ ରସମୟ, ଆମେ କହିବା ଖରାପ କଥା କୁହନି ହେଇପାରିବନି, ଭଲ କଥା କୁହ। ଜଣେ ଭଲ କଥା କହିବ ଯେତେବେଳେ ତାର ସ୍ୱାଦ ଆସିଗଲା, ସେ ଖରାପ କଥା ଅଟୋମେଟିକ ଛାଡ଼ିଦେବ। ଆମେ ଖାଲି ଜଣକୁ କହିବା ଭଲ କଥା, ଭଲ କଥା କୁହ, ଠିକ ଅଛି, ସେ ଭଲ କଥା କହି ଶିଖିଲେ ଆଉ ଖରାପ କଥା ତାର ଟୋଟାଲ ଆସିବନି, କାରଣ ଇନ୍ଦ୍ରିୟମାନେ ରସ ସ୍ୱରୂପ, ତାଙ୍କ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦରକାର। ଆମେ ଯଦି ଭଗବାନଙ୍କର ସହିତ ଯୁକ୍ତ ହେଇକି ତାଙ୍କର ନାମ, ଲୀଳା, ରୂପ, ଗୁଣ ସେଥିରୁ ଆମେ ଆନନ୍ଦ ନ ପାଇପାରୁଛେ, ବିଷୟରେ ଆ ଇନ୍ଦ୍ରିୟମାନେ ଚୁପଚାପ ବସିବେନି, ସେ ବିଷୟରେ ପୁଣି ଲାଗିବେ, ବନ୍ଦ କରିହବନି। ବିଷୟ ସୁଖ ମାନେ ଆଦ୍ୟନ୍ତବନ୍ତ କୁନ୍ତେୟ, ହେ କୁନ୍ତିପୁତ୍ର, ଏ ସୁଖର କିଛି ସ୍ଥାୟିତ୍ୱ ନାହିଁ। ଚପଳ ସୁଖ ତାକୁ ଲେଖିଲେନି, ଶୀତ ଆତପ ବାତ ବରିଷଣ ଏ ଦିନ ଯାମିନି ଜାହାଙ୍ଗିରେ ବିଫଲ ସେ ବିନୁ କୃପଣ ଦୁର୍ଜନ। କେତେ ଶବ୍ଦ ଲଗେଇଲେ ମହାଜନଙ୍କର ବାଣୀ ନା, ଆପଣ ପଢ଼ିଥିବେ କିନ୍ତୁ ଶବ୍ଦର ମୂଲ୍ୟ ଜାଣିନଥିବେ।
ସେବା ଯେମିତି ଗୋଟେ ମଣିଷ ଯେମିତି ଗୋଟେ ଭଗବାନଙ୍କୁ ସେବା କରୁଛି, ଆପଣ ପିଲା ଛୁଆ ପରିବାରକୁ ସେଭଳି ଯତ୍ନ ନେଉଛନ୍ତି ନା। ଆଉ ସେବା ବିଫଲ ସେ ବିନୁ, ଯେତେ ଆମେ ଯେଉଁ କର୍ମ କଲେ ସେଟା ବିଫଳ, କାହିଁକି ନା ଆମକୁ ଆନନ୍ଦ ମିଳିଲାନି। ବିଫଲ ସେ ବିନୁ କାହାକୁ ସେବିଲୁ ନା, କୃପଣ ଦୂରଜନ। କୃପଣ, କୃପଣ କାହିଁ କୁହାଗଲା, ଯେଉଁମାନେ ଆମକୁ କେବେ ହେଲେ ଆନନ୍ଦ ଦେଇପାରିବେ ନାହିଁ, ତାଙ୍କର ବ୍ରାହ୍ମଣତା ଗୁଣ ନାହିଁ, ସେମାନେ ମୁକ୍ତି ପାଇଁ ଚାହୁଁନାହାନ୍ତି, ସେମାନେ ସଂସାର ବନ୍ଧନ ଭିତରେ ଆମକୁ ପକେଇଦେବେ। କେବଳ କୃପଣ ନୁହନ୍ତି, ଦୂରଜନ ଆସି ତାଙ୍କୁ, ସେ କୃପଣ ସେ ଦୁର୍ଜନ ତାଙ୍କୁ କାହିଁକି ସେବା କଲୁ ନା, ଚପଲ ସୁଖ ଲବ ଲାଗିରେ, ଆମର ସୁଖ ଦରକାର, ବସିପାରିବେନି ଆମେ କେବେ, ଇନ୍ଦ୍ରିୟମାନେ କେବେ ଚୁପଚାପ ରହିବେନି, ତାଙ୍କୁ ଆନନ୍ଦ ଦରକାର, ଗୋଟେ ଉଚ୍ଚ ଆନନ୍ଦ। ଆମର ହରେକ ଏ ଯେଉଁ ହରେ କୃଷ୍ଣ ଆନ୍ଦୋଳନ ବା ପ୍ରଭୁପାଦ ଯେଉଁ ଇସ୍କନ କରିଛନ୍ତି, ଏତେ ସବୁ ଉଚ୍ଚ ଆନନ୍ଦ ଅଛି। ଆମେ କହିବା ତ ଆମିଷ ଖାଆନି ସମ୍ଭବ ହବନି, ତାକୁ ଗୋଟେ ଟେଷ୍ଟି ଫୁଡ୍ ଦରକାର, ଆମେ ତାକୁ ଭଲ ପ୍ରସାଦ ଦେଲେ ସେ ଅଟୋମେଟିକ ଆମିଷ ଛାଡ଼ିଦେବ। ଆମର ସବୁ ପଜିଟିଭ ଜିନିଷ ଅଛି, ଆମର ନେଗେଟିଭ ଜିନିଷ ବେଶୀ ଆମେ ଇମ୍ପ୍ରେସ୍ କରୁନା ଲୋକମାନଙ୍କୁ, ଏଟା କରନି 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 ନାଇଁ, କର, ପ୍ରସାଦ ପାଅ, ତାକୁ ଟେଷ୍ଟ ଦରକାର। ଯଦି ଜଣେ ଇନ୍ଦ୍ରିୟ ସୁଖ ପଛରେ ସବୁବେଳେ ରହିବ ତାର କ'ଣ ପରିଣାମ ହବ? ଆଦ୍ୟନ୍ତ ବନ୍ଦ କନ୍ତେ ଅନନ୍ତ ଈଶ୍ୱର ମତେ ବୁଦ୍ଧା। କୌଣସି ଇନ୍ଦ୍ରିୟ ସୁଖ ନନ୍ତ ଈଶ୍ୱର ମତେ ବୁଦ୍ଧା ମାନେ ଯେଉଁମାନେ ଇନ୍ଦ୍ରିୟ ସୁଖ ପଛରେ ଧାଇଁଛନ୍ତି ସେମାନେ କେତେ ବଡ଼ ଜ୍ଞାନୀ ଲୋକ ହେଲେ ବି ସେମାନେ ଆକ୍ଚୁଆଲି ଭଗବାନଙ୍କ ଦୃଷ୍ଟିରେ ଜ୍ଞାନୀ ନୁହନ୍ତି। ଭଗବାନ କଥାରେ ବୁଝିବେ ନା, ଆଉ ଯେଉଁମାନେ ଇନ୍ଦ୍ରିୟ ସୁଖ ପଛରେ ଚାହାନ୍ତି ସେମାନେ ବୁଦ୍ଧିମାନ ନୁହନ୍ତି। ଯେଉଁମାନେ ଯାଉଛନ୍ତି ତାହେଲେ ସେମାନେ କ'ଣ? ତାଙ୍କୁ କେବେ ଆମେ ଜ୍ଞାନୀ ବୋଲି କହିବାନି। କାହିଁକି କହିବାନି? ନା, ଇନ୍ଦ୍ରିୟ ମାନଙ୍କର ଏତେ ପ୍ରବଣତା ରହିଛି। ସର୍ପ ଜାଣିଛନ୍ତି ନା, ସର୍ପ କ'ଣ କରିବ? ସର୍ପଟା କ'ଣ କରିବ? ସ୍ୱଭାବଟା କ'ଣ? ଦଂଶନ କରିବ, ଦାନ୍ତଟାକୁ ଭାଙ୍ଗିଦେଲେ ସେ ପଙ୍କିଣି କରିବ, କାମୁଡ଼ିବ ବି, ତା ବିଷ ଦାନ୍ତକୁ ଭାଙ୍ଗିଦେବ ନାହାନ୍ତି ସେ ଆପଣଙ୍କୁ ଦଂଶନ କରିବ। ଇନ୍ଦ୍ରିୟ ମାନଙ୍କର କାମଟା ହେଲା ସେୟା, ଇନ୍ଦ୍ରିୟ ମାନଙ୍କର କାମଟା ହଉ ସେୟା। ଆପଣ ବୁଢ଼ା ହେଇଯାଆନ୍ତୁ, ଯାହା ବି ଯାଆନ୍ତୁ, ତାଙ୍କର କାମ ହେଲା ସବୁବେଳେ ରସମୟ, ସେ ଦଂଶନ କରିବ ଗୋଟେ ଯିବୁ, କାରଣ ତାଙ୍କୁ ସୁଖ ଦରକାର ନା, ଇନ୍ଦ୍ରିୟକୁ ସୁଖ ଦରକାର। ଚକ୍ଷୁ ଚାହୁଁଛି ମୁଁ ଭଲ ଜିନିଷ ଦେଖିବି, ଜୁହା ଚାହୁଁଛି ଭଲ ଜିନିଷ ଭୋଜନ କରିବି, ଚର୍ମ ଚାହୁଁଛି ବା ହସ୍ତ ଚାହୁଁଛି କୋମଳ ଜିନିଷ ସ୍ପର୍ଶ କରିବି। କାହିଁ? ଆମେ ଚିନ୍ମୟ, ଆମେ ଆମେ ମୃତ ନୁହଁ, ଆମେ ଆତ୍ମା ନା। ଆତ୍ମାର କ'ଣ ଦରକାର? ରସ ଦରକାର। ତାଙ୍କୁ ରସ ଦେବାକୁ ପଡ଼ିବ, ଆନନ୍ଦ। ଆଉ ସେ କେଉଁ ଆନନ୍ଦ ଖୋଜୁଛନ୍ତି? ନିତ୍ୟ ଆନନ୍ଦ, ସେଇଟା ଭକ୍ତିରେ ଅଛି, ଆଉ କେଉଁଠି ନାହିଁ। ଭଗବାନଙ୍କ ପ୍ରେମରେ ଅଛି, ଭକ୍ତିରେ ଅଛି। ଜୀବ ଯାହାର ଯିଏ ସବୁବେଳେ ଦୁଃଖରେ ରହୁଛି, ବିଷାଦରେ ରହୁଛି, ସେ ଭକ୍ତ ହେଇପାରିବନି। ତା ଅର୍ଥ ସେ ଭଗବାନଙ୍କର ଶରଣାଗତ, ସେ ଭକ୍ତ ହେଇପାରିବନି। ତାକୁ ଆନନ୍ଦ ଲାଗୁନି ନା, ଗୋଟେ ଆନନ୍ଦ ଲାଗିଲେ ଆପଣ ଠେଲି ପେଲି କେତେଦିନ କାମ ଚଲେଇବେ? ତାକୁ ଯେତେବେଳେ ଭକ୍ତିର ଆନନ୍ଦ ନ ମିଳିବ, ସେ ଭକ୍ତ ବେଶ ଧରିଥିଲେ ବି ବିଶ୍ୱ ଆନନ୍ଦର ଭିତରେ ଲାଗିକି ରହିବ। ଉପରେ ଭକ୍ତର ବେଶ ଥିବ, ଭିତରେ କ'ଣ କରିବ? ବିଶ୍ୱ ଆନନ୍ଦ ରହିବ, କାରଣ ସେ ଆନନ୍ଦମୟ ସ୍ୱରୂପର ଅଂଶ, ଭଗବାନଙ୍କର ଅଂଶ। ଆର୍ଟିଫିସିଆଲି ଆମେ କେବେ କୃତ୍ରିମ ଭାବରେ କେବେ ଆନନ୍ଦ ପାଇବିନି, ଏଟା ଆମେ କେବେ ଚିନ୍ତା କରିକି ବନ୍ଦ କରିପାରିବାନି। ଆମକୁ ଆନନ୍ଦ ଦରକାର, ଆମେ ଭଗବାନଙ୍କର ଅଂଶ। ସେଥିପାଇଁ ଭଗବାନ ସତର୍କ କରିଦେଉଛନ୍ତି, ଯଦି ଇନ୍ଦ୍ରିୟ ଆନନ୍ଦ ପଛରେ ଯିବ, ଆଦ୍ୟନ୍ତ ବନ୍ତ ଗନ୍ତେୟ, ତାର ଆଦି ଅଛି ଆଉ ଅନ୍ତ ଅଛି, ବୁଦ୍ଧିମାନ ଲୋକ ତାଙ୍କ ପଛରେ ଯିବେନି। ତା ଅର୍ଥ ତୁମେ ତା ପଛରେ ଯିବ, ତୁମର ବୁଦ୍ଧି ବି ନଷ୍ଟ ହେଇଯିବ। ଇନ୍ଦ୍ରିୟ ସୁଖର କାମ ହେଲା ଏହା, ନତେ ଈଶ୍ୱର ମତେ ବୁଦ୍ଧା। ତାପରେ ପରବର୍ତ୍ତୀ ଶ୍ଳୋକ କହୁଛନ୍ତି, ଶକ୍ନୋତି ହବ ଯୋ ସୋଢୁ ପ୍ରାକ୍ ଶରୀର ବିମୋକ୍ଷଣାତ୍ କାମ କ୍ରୋଧତ ଭବଂ ବେଗମ ସଯୁକ୍ତ ସ ସୁଖୀ ନର। ସେ ପୂର୍ବ ଶ୍ଳୋକ ଦେଖନ୍ତୁ, ଏ ଶ୍ଳୋକ ଦେଖନ୍ତୁ। ଭଗବାନ କହିଦେଲେ ଇନ୍ଦ୍ରିୟ ମାନଙ୍କ ଦ୍ୱାରା କେବେ ହେଲେ ସୁଖ ମିଳିବନି। ଯେଉଁମାନେ ଇନ୍ଦ୍ରିୟ ସୁଖ ପଛରେ ଯାଆନ୍ତି ସେ ସୁଖର ପରିଣାମ ହେଲା ଆଦି ଅଛି ଅନ୍ତ ଅଛି, ଟିକିଏ ମିଳିବ ଚପଳ ସୁଖ, ପରିଣାମ ହେଉଛି ଅଶେଷ ଦୁଃଖ, ଅଶେଷ ଦୁଃଖ। ଆଦ୍ୟନ୍ତ ବନ୍ତ, ଆଦି ଅନ୍ତ ସେ ବୁଦ୍ଧିମାନ। ଆଚ୍ଛା, ଭଗବାନ ଏତିକି କହିକି ଚୁପଚାପ ରହିଲେନି, ମଣିଷ ସୁଖରେ କେମିତି ରହିବ? ନେକ୍ସଟ ଭର୍ସରେ ସାଙ୍ଗେ ସାଙ୍ଗେ କହିଦେଲେ, କେମିତି ମଣିଷ ସୁଖରେ ରହିବ କହିଲେ, ଶକ୍ନୋତି, ଓଡ଼ିଆରେ ମୁଁ ପଢ଼ିଦେଉଛି ଅନୁବାଦ, ଅନୁବାଦ ଶ୍ରୀ ପ୍ରଭୁପାଦଙ୍କର, ଏ ଶରୀର ତ୍ୟାଗ କରିବା ପୂର୍ବରୁ ଯେଉଁ ବ୍ୟକ୍ତି ଇନ୍ଦ୍ରିୟମାନଙ୍କର ବେଗ ଏବଂ କାମ କ୍ରୋଧ ବେଗ ସହନ କରିବାକୁ ସକ୍ଷମ ହୁଏ ସେ ଯୋଗୀ ଅଟେ ଏବଂ ସେ ପୃଥିବୀର ସୁଖୀ ବ୍ୟକ୍ତି ଅଟେ। ଧନୀ ସୁଖୀ ନୁହେଁ, ଗରିବ ସୁଖୀ ନୁହେଁ, କେହି ସୁଖୀ ନୁହନ୍ତି। ମାୟା ମରିଚିକା କୁହନ୍ତି, ଗୋଟେ ମରିଚିକା ପଛରେ ଲୋକ ଧାଉଁଛି, କାରଣ ସେ ଗୀତା ପଢ଼ିନି, ଭାଗବତ ପଢ଼ିନି, ଭଗବତ ବାଣୀ ଜାଣିନି ନା। କମସେ କମ ସେଥିପାଇଁ ପ୍ରତ୍ୟେକ ଭକ୍ତ ଭଗବତ ଗୀତା ପଢ଼ିବା ଦରକାର, ଶୁଣିବା ଦରକାର ସବୁ ଜିନିଷ। ଏ ନିରାଟ ସତ୍ୟ, ଆପଣଙ୍କୁ ସୁଖ କେହି ଦେଇପାରିବେନି, ସୁଖ ଆପଣଙ୍କ ପାଖରେ ଅଛି। ଆପଣଙ୍କ ସୁଖକୁ ଲୁଟି ନେଉଛନ୍ତି କିଏ? ଆତ୍ମସୁଖକୁ ଲୁଣ୍ଠନ କରନ୍ତି ଇନ୍ଦ୍ରିୟ, ଇନ୍ଦ୍ରିୟ ମାନେ ଆପଣ ଆତ୍ମସୁଖକୁ ଲୁଣ୍ଠନ କରି ନେବେ। ସମସ୍ତେ ପାଞ୍ଚଟା ଇନ୍ଦ୍ରିୟ ଅଛନ୍ତି ନା, ପ୍ରହ୍ଲାଦ ମହାରାଜ ସେ କଥା କହିଲେ, ସପତ୍ତି ନା ଇହପତି ଯଥା ଲୁନନ୍ତି, ଗୋଟେ ସମୟରେ ତିନି ଚାରିଟା, ଗୋଟେ ମଣିଷର କେତେଟା ସ୍ତ୍ରୀ, ଗୋଟେ ମଣିଷର କେତେଟା, ଗୋଟେ କୋଉଠି ହଁ, ସିଏ ୟାକୁ କ'ଣ, ଇଏ କ'ଣ ଅରିଜିନାଲ ସ୍ତ୍ରୀ, ଇଏ ତ କେତେଦିନ ବଞ୍ଚିବ ମରିବ ଏଥିରେ ହିସାବ ନାହିଁ। ଆପଣ ଭିତରେ ଯିଏ ଅଛନ୍ତି ପାଞ୍ଚଟା, ସେ ସମସ୍ତଙ୍କର। ଆମେ ପୁରୁଷ ହେଇଛେ, ଆମ ପାଇଁ ସେ ସ୍ତ୍ରୀ ଭଳିଆ କାମ କରୁଛନ୍ତି, ଯେ ସ୍ତ୍ରୀ ତା ପାଇଁ ପୁରୁଷ ଭଳିଆ କାମ କରୁଛନ୍ତି। ଆମେ ପୁରୁଷ ନା, ଆମ ପାଇଁ ସେ ସ୍ତ୍ରୀ, ଆଉ ଯେ ସ୍ତ୍ରୀ ନା ତାଙ୍କ ପାଞ୍ଚଟା ପତି, ଆଉ ପୁରୁଷର ପାଞ୍ଚଟା ସ୍ତ୍ରୀ। କେମିତି ତାତ୍ତ୍ୱିକ ହିସାବରେ ହେଲା କହିଲେ, ଗେହପତି ଯତାଂ ଲୁଣନ୍ତି, ଘରର ମାଲିକକୁ ଯେମିତି ଗୋଟେ ପୁରୁଷ ଅଛି ତା ଦେହରେ ପାଞ୍ଚଟା ସ୍ତ୍ରୀ ଅଛି, ସେମାନେ କ'ଣ କରିବେ, କିଏ କହିବେ ଶାଢ଼ୀ ଆଣେ, କିଏ କହିବେ ଶଙ୍ଖା ଆଣେ, ମୋର ପୁର ଏମିତି ହେଲା ମୋର ସେମିତି, ତାକୁ ଯେମିତି ଲୁଣ୍ଠନ କରନ୍ତି, ଗୋଟେ ବ୍ୟକ୍ତିକୁ ଇନ୍ଦ୍ରିୟମାନେ ସେଇଭଳି ଲୁଣ୍ଠନ କରୁଛନ୍ତି। ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କରୁଛନ୍ତି, ଗେହପତି ଯଥା ଲୁଣନ୍ତି, ସପତ୍ନୀ ଆଇବ, କେମିତି ନା ସପତ୍ନୀ ଗୁଡ଼ାକ, ସେ ସ୍ତ୍ରୀକୁ ଆଣିକି ସମ୍ବଲପୁର ଶାଢ଼ୀ ଦେଲୁ, ମୋର ପାଟ ଶାଢ଼ୀ ଦରକାର, ସପତ୍ନୀ ବା ତା ପୁଅକୁ ଏଇଟା ଜିନିଷ ଦେଲୁ, ଇନ୍ଦ୍ରିୟମାନଙ୍କର ସେଇ ଜିନିଷଟା ହେ, ତୁ କାଲି ସେଇଟା ଖାଇଥିଲୁ, ଯିଏ ଗୋଟେ ଭଲ ଜିନିଷ ଦରକାର। ଇନ୍ଦ୍ରିୟମାନେ ସବୁବେଳେ ସପତ୍ନୀ ଭଳିଆ ଖାଲି କଣ୍ଟେଷ୍ଟ କରିବେ, ଜ୍ଞାନେନ୍ଦ୍ରିୟମାନଙ୍କର କାମ ହେଲା ସେୟା, ଲୁଣ୍ଠନ କରୁଛନ୍ତି, ଯଥା ଲୁଣନ୍ତି, ଲୁଣ୍ଠନ କରିକି ଆମେ ପୋଷୁଛେ ନା, ଆଉ ପାଞ୍ଚ ପାଞ୍ଚଟା ସତୀତ୍ୱ କେଉଁଠି ଆମର ରହିଛି, ଅସତୀ ହେଇଯାଇଛେ ନା, ଆମେ ଗୋଟେ ଜୀବ ଅସତୀ, କାହିଁକି ଇନ୍ଦ୍ରିୟମାନଙ୍କର ସେ ବସ ହେଇଯାଇଛି, ଇନ୍ଦ୍ରିୟମାନେ ତାଙ୍କୁ ଲୁଣ୍ଠୁଛନ୍ତି, ଯାହା ମନ କହୁଛି, ଯାହା ଇନ୍ଦ୍ରିୟ କହୁଛି ଆମେ କରୁଛେ, ଗୋଦାସ ଆମେ ହେଇଛେ, ଆଉ ଏଥିପାଇଁ ଜୀବ ଦୁଃଖ। ସେଥିପାଇଁ ସେ ଭକ୍ତିନାଥ ଠାକୁର କ'ଣ ଲେଖିଲେ, ଜୀବ ଫେଲେ ବିଷୟା ସାଗରେ, ପ୍ରସାଦ ପାଇଲା ବେଳକୁ ମନରେ ପକା ହଉଛି, ଜୀବ ଆଜି ବିଷୟ ସାଗରରେ ପଡ଼ିଗଲା, ଶରୀର ବିଦ୍ୟା ଜାଲ, ଏଥିପାଇଁ କୁହାଗଲା। ଶରୀର ମାନେ ଆଉ କ'ଣ, କିଏ ଇନ୍ଦ୍ରିୟକୁ ନେଇକି ଶରୀର ନା, ଆଉ ଆଖି ଦେଖୁଛି, କାନ ଶୁଣୁଛି, ଜୀବା ସ୍ୱାଦ କରୁଛି ବୋଲି ଶରୀର ନ, ଶରୀର କ'ଣ, ଶରୀରଟା କୋଉଠି ପଡ଼ିଛି, ଅବିଦ୍ୟା ଜାଲ, ଅବିଦ୍ୟା ରୂପକ ଗୋଟେ ଜାଲରେ। ଅବିଦ୍ୟା କ'ଣ, ମୁଁ ହଉଛି ଆତ୍ମା, ଅବିଦ୍ୟା ଶବ୍ଦର ଶ୍ଳୋକ ଅତି ସରଳ ଅର୍ଥ ହେଲା, ଆମେ ଭଗବାନଙ୍କର ଅଂଶ, କିନ୍ତୁ ଆମେ ଭାବୁଛେ ମୁଁ ହଉଛି ଶରୀର, ମୋ ସ୍ତ୍ରୀ ହଉଛି, ପିଲା ହଉଛି ଭଗବାନଙ୍କର ଅଂଶ, କିନ୍ତୁ ଆମେ ଭାବୁଛେ ଇଏ ହଉଛି ମୋର, ଏ ତ ଅବିଦ୍ୟା। ଅବିଦ୍ୟା ପରେ କାମ, କାମନା ଯୋଉ ଆସିଛି କେଉଁଠି ଆସିଛି, ଏଇଠୁ ଅବିଦ୍ୟାରୁ ଆସିଛି ନା, ଆଉ ତାପରେ କର୍ମ, ତା ମାନ ଯେ ଆମେ କାମ କର୍ମ କରିବାନି, କିନ୍ତୁ କର୍ମ କଲେ କ'ଣ, ଅବିଦ୍ୟାରେ କର୍ମ କରିବାନି। ଭକ୍ତ ଯୋଉ ତାର ପିଲା ଛୁଆ ପାଇଁ କାମ କରିବ, ଚାକିରି କରିବ, ବାକି ସେ କାମ ଅବିଦ୍ୟାରେ କରୁନି। ଆପଣ କରୁଛନ୍ତି ମୋ ପୁଅ ପାଇଁ, ସେ କ'ଣ କରିବ, ଇଏ ଇଏ ହଉଛି ଭଗବାନଙ୍କର ପ୍ରଭୁ, ଇଏ ଭଗବାନଙ୍କୁ, ଏ ସନ୍ତାନଟିକୁ ଭଗବାନ ଦେଇଛନ୍ତି, ସୁଖ ଦୁଃଖ ଭଗବାନଙ୍କ ହାତରେ, ମୁଁ ଭଗବାନଙ୍କ ପାଇଁ ହିଁ କାମ କରୁଛି, କନସିୟସନେସ୍ ଚେତନାଟା ଅଲଗା। ନହେଲେ ଏ ଗେହପତି ମାନେ ଘରର ପତି, ଆଉ ଗେହପତି ଶବ୍ଦଟା ଲଗେଇଲେ ନା, ଗେହ ମାନେ ଘର, ଏ ଏ ଶରୀରର ପତି, ଶରୀରର ପତି ଆତ୍ମାକୁ ଯେମିତି ଲୁଣ୍ଠନ କରୁଛନ୍ତି, କିଏ ଇନ୍ଦ୍ରିୟମାନେ, ପୁରୁଷର ପାଞ୍ଚଟା ସ୍ତ୍ରୀ ରହିଲେ, ସ୍ତ୍ରୀର ପାଞ୍ଚଟା ସ୍ୱାମୀ ରହିଲେ, ବିବାହ ହେଲେ ଗୋଟେ କ'ଣ ହବ, କିଛି ନାହିଁ, ଇନ୍ଦ୍ରିୟମାନେ ତ ବଳବାନ, ଆଉ ଆଉ ତାର ମଧ୍ୟ ଜିହ୍ୱା ଅତି, ଯେତେ ଇନ୍ଦ୍ରିୟମାନେ ଭିତରେ ରହିଲେ ତା ଭିତରେ ପ୍ରବଳ ହେଲେ ଜିହ୍ୱା, ସେ କାରଣ ଜିହ୍ୱା ଇନ୍ଦ୍ରିୟକୁ କଣ୍ଟ୍ରୋଲ ନ କଲେ ଉଦରକୁ କଣ୍ଟ୍ରୋଲ କରିପାରିବେନି, ଆଜି ଉଦରକୁ କଣ୍ଟ୍ରୋଲ କରିବେନି, ଜିହ୍ୱା ଉଦର ଉପସ୍ଥ ଦୁଇଜଣ ଇନ୍ଦ୍ରିୟ, ଏ ତିନିଟା ପାରାଲାଲ ଲାଇନ୍ରେ ଅଛନ୍ତି, ଗୋଟେ ରେଖାରେ ଅଛନ୍ତି, ଯାହାର ଯେତେ ଜୁହା ବେଗ ତାର ଉଦର ବେଗଟା ସେତେ, ତାର ଉପସ୍ଥ ବେଗ ସେତେ, ଏଇଟା ସାଇନ୍ସ ଆଉ ସ୍ପିରିଚୁଆଲ ସାଇନ୍ସ ଆଉ। ସେଥିପାଇଁ ଆମର ଆମର ଆହାରକୁ ସଂଯମ କରାଯାଏ, ସଂଯମ କରାଯାଏ, ଛଡ଼ାଯାଏ ନା, ବି କେୟାରଫୁଲ, ଆମ ଶରୀର ଯେତିକି ଯେଭଳି ଯିବ ସଂଯମ କରେ, କାରଣ ଏମିତି ନହେଲେ ଆମ ଶରୀର ବି ଖରାପ ହେଇଯିବ, ଭକ୍ତି ବି ହବନି, ତାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦ, ଅଲଗା ଅଲଗା ଇନ୍ଦ୍ରିୟମାନଙ୍କର ଲୋଭ ଶକ୍ତି ଅଛି, କିନ୍ତୁ ଏଠି ସ୍ପେସିଫିକ୍ ଜିହ୍ୱା ପାଇଁ କ'ଣ କହିଲେ, ତାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦର୍ମତି, କେତେ ବୁଝେଇଲେ ସେ ମାନିବାନି, ଦୁର୍ମତି ସିଏ ପୁରା, ତାକେ ଜିତା କଠିନ ସଂସାରରେ, ତା ଅର୍ଥ କ'ଣ, କିଏ ସଂସାରରେ ତାକୁ ଜିତିଛି, ସେଥିପାଇଁ ଏକାଦଶ ସ୍କନ୍ଦରେ ଭଗବାନ କହିଲେ ନା, ଏ ମତ୍ସ୍ୟ ଆମର କ'ଣ ସେଇଟା ଯଦୁରାଜ ନବଦୂତ ସମ୍ବାଦରେ ଚବିଶ ଶିକ୍ଷା ଗୁରୁରେ ମତ୍ସ୍ୟ କଥାରେ କହିଲେ ନା, ଆଉ ସେଠି ସେ କହିଲେ ନା, ଯାବତ୍ ସର୍ବ ସର୍ବମ ଜିତମ ସର୍ବମ ରସମ ଜିତମ ସର୍ବମ ରସମ ଜିତମ, ସବୁ ଇନ୍ଦ୍ରିୟକୁ ଜୟ କରିଥିଲେ ବି ତାକୁ ଇନ୍ଦ୍ରିୟ ଜୟ କୁହାଯିବନି ଯଦି ଜିହ୍ୱାକୁ ସେ ଜୟ କରନି, ସବୁ ଇନ୍ଦ୍ରିୟକୁ ଜୟ କରିଛି କିନ୍ତୁ ଜିହ୍ୱାକୁ ଜୟ କରେ, ଭୋଜନ ଆଉ ତାର କଥାକୁ ଜୟ କରନି, ସେ ଇନ୍ଦ୍ରଜୟୀ ନୁହେଁ। ଇନ୍ଦ୍ରଟା ବଡ଼ ଉଡ଼ୁଆଟା ନା, ଜିହ୍ୱାଟା କ'ଣ କରେ, ଦୁଇଟା ଜିନିଷ କରେ, ଭୋଜନ ନ କଲେ କ'ଣ କରିବ, ସିଏ ଭୋଜନ ବେଗକୁ ବଢ଼େଇଦେବ, ଆଜି ଉପବାସ କରିଦେବ, କାଲି କ'ଣ କରିବ, ଉପବାସ ସିଏ ରାଗ ସୁଝେଇକି ଡବଲ ଖାଇଦେବ। ଦେଖୁନାହାନ୍ତି ଶୀଘ୍ର ଛାଡ଼ିବ କି, କାଲି ମୁଁ ଖାଇନି ଛାଡ଼ିବି ତତେ, ଡବଲ ଉଠେଇଦେବ। ଭୋଜନ ନ କଲେ ତା ବେଗ ବଢ଼ିଲା, ଆଚ୍ଛା ଭୋଜନ କଲେ ତା ବେଗ ବଢ଼ିଲା ପ୍ଲସ ସବୁ ଇନ୍ଦ୍ରିୟର ବେଗ ବଢ଼ିଲା। ସେଥିପାଇଁ ସେ କହିଲେ ଜୀବ ଫେଲେ ବିଶ୍ୱାସ ଆଗରେ, ଭଗବାନ ସେଥିପାଇଁ ଏଠି କହୁଛନ୍ତି ସକ୍ନତି ହେ ବୋଝ ସୋଡୁମ ପ୍ରାକ୍ ଶରୀର ବିମୋକ୍ଷଣାତ୍ କାମ କ୍ରୋଧ ଉଦ୍ଭବମ ବେଗମ ସଯୁକ୍ତ ସୁଖୀ ନର। ଏ ସଂସାର ସୁଖୀ କିଏ, ଏ ଇନ୍ଦ୍ରିୟମାନଙ୍କ ପାଖରୁ ସବୁ କାମନା ସବୁ ଆସୁଛି ନା, ମୃତ୍ୟୁ ପୂର୍ବରୁ ଯେ କାମ କ୍ରୋଧର ବେଗକୁ ସହ୍ୟ କରି ନେଇଛି ସିଏ ହେଉଛି ସୁଖୀ ହବ। ମୃତ୍ୟୁ ପୂର୍ବରୁ ଆମେ ଆମେ ଯେ ସାଙ୍ଗେ ସାଙ୍ଗେ କରିଦେବା ଏଟା ସମ୍ଭବ ନୁହେଁ, ଭଗବାନ ଟାଇମ ବି ଦେଉଛନ୍ତି, ସମୟ ବି ଦେଇ ଦେଉଛନ୍ତି, କଣ ଶରୀର ସମୟ ଦେଉଛନ୍ତି, କାମ କ୍ରୋଧ ଉଦ୍ଭବମ ବେଗମ, କାମନାରୁ କ୍ରୋଧରୁ ଯେଉଁ ବେଗ ଆସୁଛି ପ୍ରାକ୍ ଶରୀର ବିମୋକ୍ଷଣା, ଭଗବାନ ଜାଣିଛନ୍ତି ଏଇଟା ଇଜି ନୁହେଁ, ଶରୀର ବିମୋକ୍ଷଣା ପ୍ରାକ୍ ଏବ ଶରୀର ଛାଡ଼ିବା ପୂର୍ବରୁ ଆକୁ ସବୁ ସମାଧାନ କର, ତାହେଲେ ଟିକେ ସୁଖ ପାଇବ, ନହେଲେ ହବନି, କାହା ପାଇଁ ବି ସମ୍ଭବ ନୁହେଁ। ଏଇ କଥା ଜୁହା କଥା କହୁଥିଲି ନା, ଇନ୍ଦ୍ରମାନେ ତ ଆମର ଏସବୁ ସପତ୍ନୀ ସବୁ, ଆଉ ସେ କ'ଣ କରିବ, ଭୋଜନ ଅଧିକା କଲେ ତା ବେଗ ବଢ଼େଇଦେବ, ଅଲଗା ଇନ୍ଦ୍ରିୟମାନଙ୍କର ବେଗକୁ ବଢ଼ିବ। ଆପଣ ଗୋଟେ ରସଗୋଲା ଡେଲି ମନେକର ତ ଗୋଟିଏ ରୁଟି ଖାଉଛନ୍ତି, ନେକ୍ସଟ ଡେ ଦୁଇଟା ଖାଇଦିଅନ୍ତୁ, ସେ ଡେଲି ଜୁହା କ'ଣ କହିବ, ଦୁଇଟା ଦରକାର। ତ ଜୁହା ଯେତେବେଳେ ତା ବେଗଟା ବଢ଼େଇଲା ସବୁ ଇନ୍ଦ୍ରିୟ ବେଗକୁ ବଢ଼େଇବ। ଆଚ୍ଛା ଜୁହା ଯଦି ଆପଣ ସଂଯମ କରିଦେବେ, ଖାଇବେନି, ଜୁହାଟାକୁ କମେଇଦେବେ, ବେଗଟାକୁ କମେଇଦେବେ, ସେ କ'ଣ ହବ, ଅଲଗା ଇନ୍ଦ୍ରିୟକୁ ସଂଯମ କରିଦେବ, ତା ବେଗକୁ ବଢ଼େଇଦେବ, ସେ ରାଗିକି ରହିବ, ଯେତେବେଳେ ସୁଯୋଗ ପାଇଁ ଲୁଚି ଖାଇବ ନହେଲେ ଡବଲ ଖାଇଦେବ, କରିବ କ'ଣ ତାହେଲେ, ଯିବ ଖାଇଲେ ମଲୁ ନ ଖାଇଲେ, ଓଡ଼ିଆରେ ସେ କଥା ମୁଁ କୁହେ, ଖାଇଲେ ମରିଲୁ ନ ଖାଇଲେ ବି ମଲୁ, ନା କରିବ କ'ଣ, ସେ ବିଶ୍ୱନାଥ ଚକଟାକୁ ସେ ଟିକାର ଲେଖିଲେ, ପରିମିତ ମାତ୍ର ମହାପ୍ରସାଦ ଭୋଜନମ ଉଚ୍ଚ ସଂକୀର୍ତ୍ତନାଦିନମ ଜିହ୍ୱାମ ଜୟତ। ଆମକୁ ଏତେ କଥା କହିଲା ପରେ ଆମେ ବୁଝି ନପାରି, ଆଉ କ'ଣ ଆଉ ହବ, ଏମିତି ଆମର ଆମର ଏଇଟା ହେଲା ମାନେ ପ୍ରେମିକମାନଙ୍କର ସଂସ୍ଥା, ଏଠି ସବୁବେଳେ ଉତ୍ସବ ଚାଲିବ, ଗୁରୁଙ୍କର ଉତ୍ସବ, ଭଗବାନଙ୍କର ଉତ୍ସବ, କେବଳ ଯଦି କେହି କିଛି ଆସ୍ୱାଦନ କରିବା ପାଇଁ ଚାହେଁ ସେଇଦିନ ଖାଇବା ଦରକାର, ଅଲଗା ଦିନରେ ତାର ସରଳ ଜୀବନ ରହିବା ଦରକାର। ଗୋଟେ ଉତ୍ସବ ଆସୁଛି, ଗୋଟେ କେଉଁଠି ଭ୍ରମଣକୁ ଯାଇଛନ୍ତି, କେଉଁଠି ଆଜି କିଏ ପ୍ରସାଦ ଟିକେ ଦେଲା, ବାସ ପ୍ରତି ସବୁ ସମୟରେ ଆମେ ରସାସକ୍ତ ହେଇଗଲେ ଇନ୍ଦ୍ରିୟମାନଙ୍କୁ ନେଇକି, ଭଜନ ଛାଡ଼ି ଦିଅନ୍ତୁ, ଭଜନ ତ ବହୁତ ଶରୀରଟାକୁ ନଷ୍ଟ କରିଦେବେ, ଶରୀର ଆଜ୍ଞା ଅତ୍ୟାଚାର, ଏଟା ଶରୀର ଉପରେ, ଶରୀର ଯେତିକି ଆବଶ୍ୟକ କରୁଛି ମନ ତାଠୁ ଦୋଷ ଗୁଣ ଆବଶ୍ୟକ କରୁଛି। ଏ କାମ କ୍ରୋଧରୁ ଉଦ୍ଭବ ବେଗକୁ କେମିତି ଆମେ ସହାୟ କରିବା, ସେଥିପାଇଁ ବିଶ୍ୱନାଥ ଚକଟାକୁ ଟିକାରେ ସେଟା ଲେଖିଦେଲେ, କେମିତି ଜୟ କରିବା ତାହେଲେ କହିଥିଲେ, ଯ ନାମ ସଂକୀର୍ତ୍ତନ ଆଦି ନାମ, ସବୁବେଳେ ନାମ ସଂକୀର୍ତ୍ତନଟା କରିବେ, ଉଚ୍ଚ ନାମ ସଂକୀର୍ତ୍ତନ, ଜପ ନୁହେଁ, ଜପ ତ ଆପଣ କରୁଛନ୍ତି ନିଜର ସ୍ପିରିଚୁଆଲ ଡେଭଲପମେଣ୍ଟ ପାଇଁ, କିନ୍ତୁ ଇନ୍ଦ୍ରିୟ ଗୁଡ଼ାଙ୍କୁ ସଂଯମ କରିବା ପାଇଁ ନାମ ଉଚ୍ଚ ନାମ ସଂକୀର୍ତ୍ତନ ପରିମିତ ମାତ୍ର ମହାପ୍ରସାଦ ଭୋଜନ, ଅଲଗା ଜିନିଷ କେବେ ଖାଇବେନି, ବିସ୍କୁଟ ଖାଇଦେବା, ଏଇଟା ଖାଇଦେବା, ସେଇଟା ଖାଇଦେବା, କାରଣ ଆମ ଜୁହାଟା ବା ସଂଯମ ହଉନି, ଜୁହାଟା ସଂଯମ ହଉନି, ପୁଣି ସେଗୁଡ଼ା କାହିଁକି ଟକରା ଜିନିଷ ଖାଇବ, ଆପଣ ଥରେ ସେ ଜିନିଷଟା ହାବିଟ୍ କରିବେ, ଯେଉଁ ବାହାର କିଣିକି ଖାଇବା, କୁହନ୍ତି ନା ଆମର କ'ଣ ସେଟା, ଏଇଟା ଏଇଟା ହଉଛି କ'ଣ ଭେଜିଟେରିଆନ ହୋଟେଲ, ନାଇଁ 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 ଭେଜିଟେରିଆନ, ୱି ଆର୍ ନଟ୍ ଭେଜିଟେରିଆନ, ପ୍ରଭାତ କୁହନ୍ତି ୱି ଆର୍ ନଟ୍ ଭେଜିଟେରିଆନ, ୱି ଆର୍ ପ୍ରସାଦିଆନ, ପ୍ରଭାତ କୁହନ୍ତି ଆମେ ଭେଜିଟେରିଆନ ନୁହନ୍ତି, ଆମେ ଶାକାହାରୀ ନୁହନ୍ତି, ଆମେ ପ୍ରସାଦ ଭଗବାନଙ୍କର ଉଚ୍ଚିଷ୍ଟ ଭୋଜନକାରୀ ଦାସ, ଭୋକ ଲାଗିଲେ ବି ଆମକୁ ଭୋକ ଲାଗୁଛି, ଆମେ ଭୋଜନ କରିବାକୁ ପଡ଼ିବ, କିନ୍ତୁ ପ୍ରଭୁଙ୍କୁ ଅର୍ପଣ କରିବାକୁ ପଡ଼ିବ। ଆମେ କେମିତି ଅତି ଅସୁବିଧାରେ ପଡ଼ିଛନ୍ତି କିଏ, ସିଏ ଗୋଟେ ଏମର୍ଜେନ୍ସି, ଯେଉଁଟା ଇମର୍ଜେନ୍ସିରେ ଆପଣ ସେଠୁ ନେଇପାରିବେ, ବଟ୍ ସେଇଟା ଗୋଟେ ଲ ନୁହେଁ, କେବେ ନୁହେଁ, କେବେ ବି ନୁହେଁ, ଜଣେ ଭକ୍ତ କେବେ ବି ଚେଷ୍ଟା କରିବା ଉଚିତ, କାରଣ ଥରେ ଯଦି ଆପଣ ଗୋଟେ ସେ କନସେସନ୍ ରହିଲେ ନା, ସବୁବେଳେ ମାଇଣ୍ଡ ମାଗିନେବ, ବହୁତ ଷ୍ଟ୍ରିକ୍ଟ ରହିବା ଦରକାର। ଆମର ଗୁରୁଦେବ ଯେତେବେଳେ ଏଇସବୁ ଆସୁଥିଲେ ଏଇଠିକି, କେତେ କେମିତି କେଉଁ ବସରେ ଆସୁଥିଲେ ମୋତେ କହୁଥିଲେ ଆଥର କେଉଁ ବସରେ ଆସନ୍ତି କ'ଣ ସେ ବସ ନାଁଟା ସେ ପ୍ରଭୁ ଜାଣିଥିଲେ ଗୁରୁଦେବ ଆସୁଥିଲେ ସେ ବସ ନାଁ ସେ ଜାଣିଛନ୍ତି ଆମର ପ୍ରଭୁ କୁହନ୍ତି ସେ ବସ ନାଁଟା ବି ଜାଣିଥିଲେ ସେ ବସରେ ଆସିବେ ନାଲି ବସ୍ଟା ସେଥିରେ ଆସିବେ ଗଭର୍ଣ୍ଣମେଣ୍ଟ ବସ ନାଲି ବସ ସେଥିରେ ମୁଢ଼ି ମାୟପୁର ବି ଯିବେ ସେ ମୁଢ଼ି ଦିରା ବାଦାମ ଆଠ ଘଣ୍ଟା କି ସେତେବେଳେ ଯେଉଁ ବସ୍ କେତେ ସ୍ପିଡ଼ ଜାଣିଥିବ ରାସ୍ତା କ'ଣ ଜାଣିଥିବେ ଏବେ ତ ଏଇ ଛଅ ଘଣ୍ଟା ଆଠ ଘଣ୍ଟା ପଚିଶ କିଲୋମିଟର ଦେଢ଼ ଘଣ୍ଟା ଦୁଇ ଘଣ୍ଟା ଲାଗୁ ସେତେବେଳେ ଇଆଠୁ ଆହୁରି ଖାଲ ଆଠ ଘଣ୍ଟା ଦଶ ଘଣ୍ଟା ଖାଲି ମୁଢ଼ି ଦିଟା ବାଦାମ ଦିଟା ହଁ ପୁଣି ବ୍ରାହ୍ମଣୀ ପାଖରେ ସେଠି ଓହ୍ଲେଇବ ଆଉ ଗୋଟେ ବସ୍ ଡଙ୍ଗାର ପାହାର ଏଠିକି ଆସିବେ ସେ ସମୟରେ ସାଧୁମାନେ ଏମିତି ବୁଲୁଥିଲେ ଆମର ଯୁଆଡ଼େ ବାହାରିବ ଆଗେ କ'ଣ ପେକିଙ୍କର ପ୍ରସାଦ ସରକାର ସେମିତି ହେଇଗଲାଣି ନା ସାଧୁମାନେ ସବୁ ସେମିତି ଚଳୁଥିଲେ ଜୀବନରେ ଆବଶ୍ୟକତାଟାକୁ କେବେ ବଢ଼ଉନଥିଲେ ଇନ୍ଦ୍ରମାନେ ଆମେ ସଂଯମିତ ନ କରିବା ମହାପ୍ରସାଦ ସବୁବେଳେ ପାଇବାକୁ ପଡ଼ିବ ଉଚ୍ଚ ନାମ ସଂକୀର୍ତ୍ତନ ପରିମିତ ମାତ୍ର ମହାପ୍ରସାଦ ଭୋଜନ ଅଲଗା ଜିନିଷ କିଛି ଖାଇବେନି ଆଉ ପରିମିତ ମାତ୍ର ପୁଣି ଭୋଜନ କେତେ କରିବା ପ୍ରସାଦ ପ୍ରସାଦ ନୁହେଁ ଯେ ପୁରା ଚଠେଇ ଦେବା ପୁରା ଜୋର ନା ନାଇଁ ନାଇଁ ଇଏ ନାଇଁ ଠିକ ନାହିଁ କହୁଛି ନା ଆକଣ୍ଠ ଭୋଜନ କରି ଆରେ ସେ ଭକ୍ତିରଠାକୁ ଲେଖି ଆକଣ୍ଠ ଭୋଜନଟା କରିକି ତାପରେ ହରି କହିଲେ ଦେଖିବା ପ୍ରସାଦ ସରିଲା ବେଳକୁ କାହା ଦେଖାନଥିବ କୀର୍ତ୍ତନ ଲାଭ ପଳେଇଯିବ ସିଏ ହରି କ'ଣ ବୁଲିବେ ବଡି ରେଷ୍ଟ ଚାହିଁବ କୁହାଯାଇଛି ପ୍ରସାଦ ଖାଇଲେ ଶରୀର ଶୁଦ୍ଧ ରହେ କିନ୍ତୁ ପ୍ରସାଦ ବୁଦ୍ଧି ଆମର ଆସିନି ଶରୀରକୁ ବହୁତ ପରିମିତ ସେଥିପାଇଁ ସେ ଲେଖିଲେ ପରିମିତ ମାନେ କ'ଣ ଅଧିକା ନୁହେଁ କମ୍ କାରଣ କମ୍ ସବୁବେଳେ ଖାଇଲେ ତୁମ ଲାଳସା ରହିବ ଭଲ ଜିନିଷଟା ଖାଇବେ କାହିଁ ଆପଣ ଖାଇ ଖାଇକି ଆଗରୁ ଆସିଛନ୍ତି ନା କମ୍ ଖାଇବେ ଲୁଚେଇ ଖାଇବେ ଯେତେବେଳେ ପାଇବେ ଦାବି ଦେବେ କାରଣ ଆପଣ ଅଭ୍ୟାସଟା ରହିଛି କମ୍ ଖାଇବେନି ଆଚ୍ଛା ବେଶୀ ଖାଇବେନି ବେଶୀ ଖାଇଲେ ଶରୀର ଗଲା ଭୋଜନ ବି ଗଲା କମ୍ ଖାଇଲେ ମନ ଭୋଜନ କତିରେ ରହିଲା ଭୋଜନ କତିରେ ରହିବେନି ଯିଏ କମ୍ ଖାଉଛି ତାର ଖାଲି ଭୋଜନ ଯିନା କେତେ ବାରଟା ବାଜିଲା ଉପାସ କରୁଛି ନା ଗୋଟେ ଆଳୁ ଖାଇବି ନାଇଁ ଆମର ଆମର ସେଟା ଆମର ଯୁକ୍ତ ବୈରାଗୀ କମ୍ ଖାଇବୁନୁ ବେଶୀ ଖାଇବୁନୁ ପରିମିତ ମାତ୍ର ମହାପ୍ରସାଦ ଭୋଜନ ଜଣେ ଜାଣିପାରିବ କେମିତି କ'ଣ ପରିମିତ ଜଳ ଭୋଜନ ପୂର୍ବରୁ ଜଳ ନବ ଜାଣି ତାର ଫାୟାର ଅଗ୍ନି ଆସିବ ଜାଣିଦେବ ଟାଇମ୍ ନୁହେଁ ତାର ଅଗ୍ନି ଆସିଗଲା ଜଳ ଟିକେ ପିଇଲା ଜଳ ପିଇଲା ଅଗ୍ନି ଶାନ୍ତ ହେଇଗଲା ଜଳରେ ପଚିଶ ଭାଗ ସେ ପୁରେଇ ଦେବା ଆଗେ ଗୋଟେ ଗ୍ଲାସ୍ ପିଇଦେଲା ତାପରେ ଭୋଜନ କଲା ଭୋଜନ କଲା ପରେ ଗ୍ୟାପ୍ ଦେବ ହଜି ଗ୍ରାଇଣ୍ଡରଟା ନା ସେଟା ଭଗବାନ ତ ଆଉ ପେଟ ଭିତରେ କିଛି ବ୍ଲେଡ୍ ରଖିନାହାନ୍ତି ବ୍ଲେଡ୍ଟା ଏଇଠି ରଖିଛନ୍ତି ଦାନ୍ତରେ ପେଟ ଭିତରେ କିଛି ଅଛି କି ଆମେ ଯେଉଁଟା ଖାଉଛୁ ଗୋଟେ ଦେଖୁନାହାନ୍ତି ଗୋଟେ କୋବି ପତ୍ରଟା କୋବି ପତ୍ରଟା ଆପଣ ଗ୍ରାଇଣ୍ଡରରେ ଗୋଟେ ବ୍ଲେଡ୍ରେ ଘୁରାନ୍ତୁ ନ ସିଝେଇଲେ ତ ଘୁରେଇ ପାରିବେ ସେ ଦେଖ ସିଝେଇକି ତାକୁ ଘୁରେଇଲା ବେଳକୁ କେତେ ସମୟ ଲାଗୁଛି ଆମେ ତାକୁ ଦେଖିଲେ ଲୋକ ତାଙ୍କର ଚକୁଡ଼ ଅର୍ଣ୍ଣର ଚକୁଡ଼ି ଦେଇ ପକେଇଦେବେ ପାଟିରେ ଏଇଟା ହଜମ ହବ କେମିତି ପେଟ ଭିତରେ କିଛି ଗ୍ରାଇଣ୍ଡର ଅଛି ଶରୀର ଦରକାର ଭଗବାନ କାହିଁକି ସିଜିନ ହିସାବରେ ସୃଷ୍ଟି କରିଛନ୍ତି ଏତେ ଜିନିଷ କୋବିଟା ଖାଇବା ଦରକାର ସବୁ ଜିନିଷ ଦରକାର କାରଣ ସବୁଥିରେ ରସ ଅଛି ଶରୀର ପୁଷ୍ଟ ହବ କିନ୍ତୁ ପରିମିତ ମାତ୍ର ଅଧିକା ଖାଇବନି ଆଉ ଖାଇବ ଆଉ ସେଇଟା ଭଗବାନଙ୍କୁ ଅର୍ପଣ ହବା ଦରକାର ଆଉ ନାମ ସଂକୀର୍ତ୍ତନ କରିବା ଦରକାର ଜୀବନରେ ଭୋଜନ ସହିତ ସାଧନର ବହୁତ କିଛି ସମ୍ପର୍କ ରହିଛି ସେଥିପାଇଁ ଭଗବାନ ଏଠି କହିଥିଲେ କାମ କ୍ରୋଧ ଉଦ୍ଭୋଗ ବ୍ୟୟ କାମ ଆଉ କ୍ରୋଧ ନା କାମନାର ଆଉ କ୍ରୋଧରୁ ଯେଉଁ ବେଗ ଆସୁଛି ମୃତ୍ୟୁ ପୂର୍ବରୁ ତୁମେ ସହ୍ୟ କରନୀୟ ଯୋ ଶକ୍ନନ୍ତି ଇହେବ ସୋଢୁମ୍ ପ୍ରାକ୍ ଶରୀର ବିମୋକ୍ଷଣା ଶରୀର ପୂର୍ବରୁ ମୃତ୍ୟୁ ପୂର୍ବରୁ ସହ୍ୟ କରିବାକୁ ପଡିବ କାମନାର ଗୋଟେ ବେଗ ରହିଛି ମୋର ଏଇଟା କରିବାର ଅଛି ମୋର ଏଇଟା କରିବାର ଅଛି କାମନା କେବଳ ଖାଲି ଦେହ ସମ୍ପର୍କ ନୁହେଁ ସିଏ ତ ଗୋଟେ ରହିଲା ଡିଜାୟର୍ସ ମୋ ପୁଅ ପାଇଁ ଏଇଟା କରିବି ଝିଅ ପାଇଁ ଏଇଟା କରିବି ଘର ପାଇଁ ଏଇଟା କରିବି ପଇସା ପାଇଁ ସହ୍ୟ କରିବାକୁ ପଡିବ ତୁମକୁ ସେ ବେଗ ଆଣିବ ଆଉ ଏଇଟା କମିବନି ବଢି ବଢି ଚାଲିବ ପୂର୍ବ ତାତ୍ପର୍ଯ୍ୟ ରଖିଲେ ଯଦି କେହି ଆତ୍ମାନୁଭୂତି ଲାଭ ମାର୍ଗରେ ଉନ୍ନତି କରିବାକୁ ଇଚ୍ଛା କରେ ତାହେଲେ ତାକୁ ଏଇ ଜଡ଼େନ୍ଦ୍ରିୟ ମାନଙ୍କର ବେଗକୁ ଦମନ କରିବାକୁ ପଡିବ ବାସ୍ ଆମେ ଦୁଇଟା ଜିନିଷ ଆମେ କହିବା ମୁଁ ପୁରା ଆନନ୍ଦରେ ଖାଇ ପିଇକି ମୋଜ ମଜଲିସ୍ କରିବି ତା ସହିତ ଭକ୍ତି କରିବି ସେ କାମ ନୁହେଁ ପ୍ରଗତି ହେଇପାରିବନି ସେ ତ ବଞ୍ଚିଯିବ ଖାଲି ଗୋଟେ ଓଡ଼ିଆରେ କୁହନ୍ତି ନାମ ମାତ୍ର କି ଦେଖ ଖାଇ ପିଇକି ବଞ୍ଚିବା କଥା ଆଉ କ'ଣ ଖାଇ ପିଇକି ବଞ୍ଚିବା କଥା ଟାଇମଟା କଟେଇବା କଥା ଟେଷ୍ଟ ନାହିଁ ଲାଇଫ୍ର ଟେଷ୍ଟ ନାହିଁ ଯୋଗୀମାନଙ୍କ ଲାଇଫ୍ର ଟେଷ୍ଟ ଅଛି ତାଙ୍କ ମନଟା ଗୋଟେ ସପୋର୍ଟ ମିଳୁଛି କ'ଣ ମୁଁ ଗୋଟେ ଯୋଗୀ ସିଦ୍ଧି ପାଇଗଲି ହିମାଳୟରେ ରହୁଛି ଖାଇବା ପିଇବା ତାର କଣ୍ଟ୍ରୋଲ୍ ରହିଛି ତାଙ୍କୁ ନିଜକୁ ଖୁସି ଲାଗୁଛି ମୋତେ ଗୋଟେ ବୈରାଗ୍ୟ କାମ କଲି, ଭକ୍ତ କ'ଣ କେଉଁଥିରେ କ'ଣ କେଉଁଥିରେ ବଡ଼ ଲାଗିବ, ଭକ୍ତ ତା ମନଟା କେମିତି ଖୁସି ହେବ ଯଦି ଭଗବାନଙ୍କୁ, ତାର ତ କିଛି ଲୋକଙ୍କୁ ଦେଖିଲା ଭଳିଆ କିଛି ନାହିଁ, ଲୋକଙ୍କୁ ଦେଖିଲା ବେଳେ ତାର କ'ଣ ଅଛି, କେତେଟା ଦୁଇ ତିନିଟା ଜିନିଷ ଅଛି, ଗୋଟେ ହେଲା କୀର୍ତ୍ତନ ଟିକେ କରିପାରୁଥିବ, ଟିକେ ଠାକୁର ପୂଜା କରିପାରୁଥିବ, କିନ୍ତୁ ଅଡ଼ୁଆ ଜିନିଷ ହେଲା ଯୋଗୀମାନେ ଯେଉଁ ଯୋଗ କରିଦେବେ ସେ ଅଲଗା ଲୋକର କଲ୍ୟାଣ କରିଦେଲେ, ଯୋଗୀର ଦୋଷ ଲୋକ ଦେଖିବେନି, ସେ ଗଞ୍ଜେଇ ଖାଇଲେ ବି ତାକୁ ଦେଖି ଯିବେ, କାହିଁକି ବାବା ଜାଣିଛି, ଟୁକୁରା ଜିନିଷ ଜାଣିଛି, ଔଷଧ ଜାଣିଛି, କିନ୍ତୁ ବାବାଜୀଙ୍କର ଯେଉଁ ଆମେ ସାଧୁମାନଙ୍କର ଭକ୍ତି ମାର୍ଗରେ ଆମେ କୀର୍ତ୍ତନ କରେ, ପୂଜାରୀ କରେ, ଯାହା କରେ, ଆମ ଦୋଷଟା ଲୋକ ଦେଖିବେ, କାହିଁକି ଆମ କତୁରୁ ସେମାନେ କିଛି ପାଉନାହାନ୍ତି, ସେ କୀର୍ତ୍ତନ ଫିର୍ତ୍ତନ ଭଲ ଶୁଣିବେ, ତୁମ କଥା ମିଶିବେ, ବାବା ସେଟା ଏମିତିଆ କ'ଣ ଲୋକ ଦେଇ ଚାଲିଲେ, ଯୋଗୀ ଜ୍ଞାନୀ କ'ଣ ତାଙ୍କର ଲୋକ ତାଙ୍କୁ ଫଲୋ କରିବେ, କାରଣ ତାଙ୍କ ସେମାନେ ମେଟେରିଆଲ ଫେସିଲିଟିସ୍ କିଛି ପାଉଛନ୍ତି, ଜଣେ କୀର୍ତ୍ତନ କରୁଛି ଭଲ କୀର୍ତ୍ତନ କରୁଛି, ତାଠୁ ଆଉ ଗୋଟେ ଜଣେ ଭଲ କୀର୍ତ୍ତନ କଲା ପରେ ତାକୁ ଆଉ କିଏ ଡାକିବେନି, ତାପରେ ସେ କ'ଣ କରିବ, କରିବ କ'ଣ, ସେ ଆମକୁ ସୁଖଟା କେବଳ ପ୍ରଗତିଟା ଖାଲି ବଞ୍ଚିକି ରହିବା ପାଇଁ ଚେଷ୍ଟା କରନି, ଭକ୍ତିରେ ବଞ୍ଚିକି ରହିବା ପାଇଁ ଚେଷ୍ଟା କରନି, ବଞ୍ଚିକି ରହିଲେ କ'ଣ, ଗୋଟେ ଗଛ ବଞ୍ଚିକି ରହିଛି ଫଳ ଫୁଲ ଦେଉନି, ଯାହା ପ୍ରଗତି ମୁଁ କରିବି, ମୋର ପ୍ରୋଗ୍ରେସ୍ ହେବା ଦରକାର, ପ୍ରୋଗ୍ରେସ୍ ନହେଲେ ମଦୁଆ କେବେ ହେଲେ ମଦ ତାର କମୁନି, ଦିନକୁ ଦିନ ବଢ଼ୁଛି ନା କମୁଛି, ତାର ବଢେଇ ବଢେଇ ଚାଲିଛି ନା, ସମସ୍ତେ ଜଗତରେ ଧନୀ ଧନ ଧନୀ ହେବା ପାଇଁ ଚାହୁଁଛି, କେହି ବଞ୍ଚିକି ରହିବା ପାଇଁ ଚାହୁଁନି, ଗୋଟେ ଗରିବ ବି ଦେଖନ୍ତୁ, ସେ ଇନ୍ଦିରା ଆବାସ କ'ଣ କ'ଣ ଗୋଟେ ଅଛି, ଇନ୍ଦିରା ଆବାସ ନା, ଇନ୍ଦିରା ଆବାସରୁ ଲକ୍ଷେ ମିଳିଲା ବେଳକୁ ଆଉ ଲୋନ୍ କରିଦେଇ ଘରଟା ବଢେଇ ଦେଉଛି, ସମସ୍ତେ ବଢ଼ଉଛନ୍ତି, ଆମେ କ'ଣ କହୁଛେ ଭକ୍ତିଟା ଯାହା ହଉଛ ଚାଲୁ ଚାଲୁ ଚାଲୁ, ଏ ଜନ୍ମର ହବନି ମ, ଚାଲୁ ଚାଲିବ କେମିତି ମ, ତୁମେ ଚାଲିବ, ତୁମେ ଆତ୍ମା, ତୁମେ ଭଗବାନଙ୍କର ଧନ ଖାଉଛ, ଭଗବାନଙ୍କର ନାମ କରୁଛ, ସେମିତି ବଞ୍ଚିକି ତୁମେ ଠକିକି ରହିପାରିବନି, ଆଉ ତୁମେ ବି ତୁମକୁ ବଢ଼ିବାର ଅଛି, ଆଗକୁ ଯିବାର ଅଛି, ସେଥିପାଇଁ ପ୍ରଭୁପାଦ ଏଠି କହିଦେଲେ ଗୋଟିଏ ଶବ୍ଦରେ, ସାଧୁବାଣୀ ନା, ଯଦି କେହି ଆତ୍ମାନୁଭୂତି ମାର୍ଗ ଲାଭ ମାର୍ଗରେ ଉନ୍ନତି କରିବାକୁ ଇଚ୍ଛା କରନ୍ତି ତାହେଲେ ତାକୁ ଏଇ ଜଡ଼ଇନ୍ଦ୍ରିୟମାନଙ୍କର ବେଗକୁ ଦମନ କରିବାକୁ ପଡ଼ିବ, ଇନ୍ଦ୍ରିୟମାନଙ୍କର ଗୋଟେ ବେଗ ରହିଛି, ଆମକୁ କାହିଁକି ଏତେ ଏନ୍ଗେଜମେଣ୍ଟ ଦିଆଯାଉଛି, ଗୃହସ୍ଥମାନଙ୍କୁ ସେବା ରଖିଦିଆଯାଉଛି, ଠାକୁର ପୂଜା କରିବ, ଭୋଗ ଲଗେଇବ, ଏନ୍ଗେଜମେଣ୍ଟ ଗୁଡ଼ା ନା, ଇନ୍ଦ୍ରିୟମାନଙ୍କର ବେଗ ରହିଛି ନା, ମନର ବେଗ ରହିଛି, ମନ ଯଦି ଭଗବାନ କାମ ନ କଲା କ'ଣ କରିବ, ସେ ବସିଲେ ହେ ମୋବାଇଲ ଖେଳିବ, ତାର ବେଗ ରହିଛି, ତାକୁ ଚାପିକି ରଖିପାରିବନି ତୁମେ, ତ ଭଜନ ନ କଲା ମାନେ ମନର ବେଗ ରହିଛି, ସବୁ ଇନ୍ଦ୍ରିୟମାନଙ୍କର ବେଗ ରହିଛି, ଯେଉଁମାନଙ୍କ ଜୁହା ବେଗ ଅଛି, ସବୁବେଳେ ୱାଟର 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 ସବୁବେଳେ ହଉଥିବେ, ୟା ବିଷୟରେ କହ, ତା ବିଷୟରେ କହ, ଏମିତି କହ, ସେମିତି କର, ୟା ପାଖକୁ ଫୋନ୍ କର, ତାକୁ କର, କ'ଣ ଆବଶ୍ୟକ, ତା ବେଗଟା ହେଟା ଆସୁଛି ନା, ଆର୍ଟିଫିସିଆଲି ତୁମେ କେବେ କଣ୍ଟ୍ରୋଲ କରିପାରିବନି ତୁମ ବେଗକୁ, ସେଥିପାଇଁ ତୁମକୁ ସଫିସିଏଣ୍ଟ ସ୍ପିରିଚୁଆଲ ଏନ୍ଗେଜମେଣ୍ଟ ଦରକାର, ଯିଏ ଟଙ୍କା କମଉଛି ସେ ବସି କମଉଛି, ଘରେ ବସିଲେ ଟଙ୍କା କମୁଛି, କ'ଣ ବାବା ସୁଦର୍ଶନ ବାବା ପଇସା ଘରେ ବସିଲେ ମିଳୁଛି, କେତେ କେତେ ଦୌଡ଼ିବାକୁ ପଡ଼ୁଛି, ପଇସା ଯେତେ ନୁହେଁ ତାଠୁ ଅଧିକା ଦୌଡ଼ିଲେ ଯାଇକି ପଇସା ମିଳୁଛି, ବୁଝିପାରୁଛ ନା ନାହିଁ, ଲକ୍ଷେ ଟଙ୍କା ଯେଉଁଠି ତୁମେ ପାଉଛ କେତେ ଥର ଦୌଡ଼ିଛ, ଲକ୍ଷେ ଥର ଦୌଡ଼ିଛ, ଗୋଟେ ଟଙ୍କା ପାଇଁ ଗୋଟେ ଥର ଦୌଡ଼ିବାକୁ ପଡ଼ିବ ତାହେଲେ ତୁମେ ପଇସା ପାଉଛ ନା, ଆଉ ଭଗବାନ ଭକ୍ତି ପାଇବାକୁ ହେଲେ କେତେ ଦୌଡ଼ିବାକୁ ପଡ଼ିବ, ବସି କିଛି ହବନି, କରିବାର ଅଛି ଜୀବନରେ ପ୍ରଭୁଙ୍କ ପାଇଁ କିଛି କରିବାର ଅଛି, ଭଜନ କରିବାର ଅଛି, ଏନ୍ଗେଜମେଣ୍ଟ ନେବାର ଅଛି, କାରଣ ଆମକୁ ପ୍ରଗତି କରିବାର ଅଛି ଭକ୍ତି ମାର୍ଗରେ, ଯଦି ଭକ୍ତି ମାର୍ଗରେ ପ୍ରଗତି ନ କରିପାରିବା ସନ୍ତୋଷ ଲାଗିବନି, ଏଇ ଜଡ଼ଇନ୍ଦ୍ରିୟମାନଙ୍କର ବେଗକୁ ଦମନ କରିବାର ଅଛି, ଇନ୍ଦ୍ରିୟମାନଙ୍କର ବେଗ ରହିଛି ନା ତାକୁ ଦମନ, ସେଥିପାଇଁ ଶୃଙ୍ଖଳା ଆମର ରଖାଗଲା, କେମିତି ଭୋଜନ କରିବ, କାହିଁକି ସକାଳ ମଙ୍ଗଳ, ଇଏ ଗୋଟେ ସାଇନ୍ସ ନା, ଯେମିତି ଆମେ ତିଳକ କରୁଛେ, ଆମେ ତିଳକ କଲା ପରେ ତିଳକର ତ ମହିମା ସ୍ପିରିଚୁଆଲ ମହିମା ରହିଲା, ବାହାରେ କ'ଣ ଜିନିଷ ରହିଲା, କ'ଣ ପ୍ରଭୁ ତିଳକ କରୁଛନ୍ତି, ଗାଁରେ କିଛି ଗୋଟେ କଥା କହିଦେବେ, କ'ଣ କହିବେ, ତିଳକ କରୁଛୁ ବା, ଏମିତି କ'ଣ କଥା କହୁଛୁ, ହଁ ତୁ ଭକ୍ତ ହେଇଛୁ ଏମିତି କହୁଛୁ, ଦେଖନ୍ତୁ ଗୋଟେ ଗୋଟେ ଡ୍ରେସ୍ ଆପଣଙ୍କ ବେଗକୁ କଣ୍ଟ୍ରୋଲ କରିବା ପାଇଁ ମୁଁ ଭକ୍ତ ହେଇଛି ଆଉ କ'ଣ କହିବି, ଆପଣ କହିବାର ଇଚ୍ଛା ଥିଲା ଏଇ ଡ୍ରେସ୍ଟା ଆପଣ ଅଟକେଇ ଦେଲା, ସବୁ ଦୃଷ୍ଟିରୁ ଆମକୁ ରଖାଯାଉଛି ଆମ ଇନ୍ଦ୍ରିୟମାନଙ୍କର ବେଗ କେମିତି ରହିବ, ଦେଖୁନାହାନ୍ତି ଆମେ ପ୍ରସାଦ ପାଇବା ପୂର୍ବରୁ ମହାମନ୍ତ୍ର ଜପ କରୁଛେ, ସ୍ମରଣ କରୁଛେ, ସବୁ ଜିନିଷରେ ବହୁତ ସେମାନେ ସେମାନେ ରସମୟ ନା, ସେ ଖାଲି ଖୋଜୁଛନ୍ତି କେଉଁଠି ଆମକୁ ରସ ମିଳିବ, ଇନ୍ଦ୍ରିୟମାନେ ଯେହେତୁ ଆମେ ଭଗବତ ରସ ଦେଇପାରୁନେ, ସେ କ'ଣ ଖୋଜୁଛନ୍ତି, ଯୋଡ଼ ରସ ତୁମକୁ ଟାଣିକି ନେଇ ପଳେଇବି, ଶୃଙ୍ଖଳା ଭକ୍ତିରେ ପୁରା ରୁଟିନ୍ ଲାଇଫ, ଯେମିତି ଆପଣ ଆପଣ କହିବେ ମୁଁ ପ୍ରଧାନ ଗୋଟେ ଏମ୍ଏଲ୍ଏକୁ ଦେଖା କରିବି, ଗୋଟେ ଅଫିସରକୁ ଦେଖା କରିବି, ସେ କ'ଣ କହୁଛନ୍ତି, ତା ପିଅନଙ୍କୁ ପଚାରିବେ ସେ କ'ଣ କହିବ, ବାବୁଙ୍କର ଏତିକି ଟାଇମ୍ରେ ଏତିକି ଟାଇମ୍ ଶୋଇବା, ଏତିକି ଟାଇମ୍ରୁ ଏତିକି ଟାଇମ୍ ଖାଇବା, ଏତିକି ଟାଇମ୍ରୁ ଏତିକି ଟାଇମ୍ ଏଇ ଡକ୍ଟର ମାନେ ଦେଖୁଛନ୍ତି ଟାଇମ୍ ଲେଖିଦେଉଛନ୍ତି କ'ଣ ସେଇଟା କହୁଛନ୍ତି ସମୟ ହଁ ଆପଏଣ୍ଟମେଣ୍ଟ ଟାଇମ୍ ଏତିକିରୁ ଏତିକି ଏତିକିରୁ ଏତିକି ଆପଏଣ୍ଟମେଣ୍ଟ ଟାଇମ୍ ପୁରା ଫିକ୍ସ ଟାଇମ୍ ଆମର ସେଇଭଳିଆ ଭଜନଟା ସେଇଭଳିଆ ଭଜନ ଏମିତି ମନକୁ ମନା ହେଇଯିବ ନାହିଁ ପ୍ରାତଃରୁ ମୋତେ ଏତିକି ସମୟରେ ଉଠିବାକୁ ପଡ଼ିବ ସକାଳୁ ମୋତେ ଏତିକି ମାଳା ସାରିବାକୁ ପଡ଼ିବ ଯଦି ସରିନି ରାତିରେ ମୋର ଶୋଇବା କମିବ ମାଳାଟା ସାରିକି ଭାଗବତରେ ଏତିକି ସମୟରେ ପଡ଼ି ପୁରା ଗୋଟେ ରୁଟିନ୍ ରହିବ କାହିଁକି ନା ଇନ୍ଦ୍ରିୟମାନଙ୍କର ବେଗ ଗୁଡ଼ାକ ଗୋଟିଏ ଦିନ ଆପଣ ଛାଡ଼ିଦେବେ ତାପର ଦିନକୁ ସେ ଅଭ୍ୟାସଟା ଇନ୍ଦ୍ରିୟ ଧରି ନେଲା ଦେଖୁନାହାନ୍ତି ଆପଣ ଗୋଟିଏ ଦିନ ଉଠିବେନି ଟାଇମ୍ରେ ତାପରେ କ'ଣ ହବ ତାପରେ ହଁ ଚାରିଟା ବଜାରେ କାଲି ତ ଉଠିନା ଏତେ ସରିଗଲା ଜପମାଳା ଜପ ତ ଖାଲି ସରିଯାଇଛି ଦେଖିବା ତାଙ୍କର ବେଗ ଅଛନ୍ତି ସେ ଆପଣ ଟାଣି ନେଇ ପଳେଇବେ ତାଙ୍କୁ କେବେ କନସେସନ୍ ଦିଆଯିବନି ସ୍ପିରିଚୁଆଲ ଏନଗେଜମେଣ୍ଟ ଫୁଲ୍ ପୁରା ଆଧ୍ୟାତ୍ମିକ ନିଯୁକ୍ତି ତାଙ୍କୁ ଦେବାକୁ ପଡ଼ିବ ସବୁବେଳେ ଗୋଟେ ଶୃଙ୍ଖଳା ଭିତରେ ଠିକ୍ ଅଛି ଘର ପାଇଁ ଏତିକି ସମୟ କାମ ସରିଲା ସନ୍ଧ୍ୟା ବାଜିଲା ମୋର ମାଳା ଶେଷ କରିବାର ଅଛି ଭାଗବତ ପଢ଼ିବାର ଅଛି କଥା ଟିକେ ଶୁଣିବାର ଅଛି ନଅଟା ବାଜିଲା ଦଶଟା ବାଜିଗଲା ବର୍ତ୍ତମାନ ବନ୍ଦ କରିବାର ଲାଇଟ୍ ଅଛି ମୋତେ 4:30 ଉଠିବାର ଅଛି କିମ୍ବା ଆଜି ପରିଶ୍ରମ ହେଇଛନ୍ତି 5:00 ଉଠିବାର ଅଛି 6:30 ଭିତରେ ଜପ ମୋତେ ବାରମାଳା ଜପ ସାରିବାର ଅଛି ପୁରା ଶୃଙ୍ଖଳା ସବୁ ରଖିବାକୁ ପଡ଼ିବ ଏଇଟା ନକଲେ ଆମେ କେବେ ହେଲେ ଏଇ ଜଡ ଇନ୍ଦ୍ରିୟମାନଙ୍କୁ ସଂଯମ କରିପାରିବାନି ଇନ୍ଦ୍ରିୟମାନେ ବହୁତ ବଳବାନ ନା କଥା କହିବାର ବେଗ କ୍ରୋଧର ବେଗ ମନର ବେଗ ଉଦର ବେଗ ଜନେନ୍ଦ୍ର ବେଗ ଏବଂ ଜିହ୍ୱାର ବେଗ ଏଇ 6 ପ୍ରକାର ବେଗ ଅଛି ଏସବୁ ବେଗକୁ ଦମନ କରିବାକୁ ପଡ଼ିବ ଯେ ଏସବୁ ଇନ୍ଦ୍ରିୟମାନଙ୍କର ବେଗ ବା ମନର ବେଗକୁ ଦମନ କରିପାରନ୍ତି ତାଙ୍କୁ ଗୋସ୍ୱାମୀ ବା ସ୍ୱାମୀ କୁହାଯାଏ ଏଇ ଗୋସ୍ୱାମୀମାନେ ସଂଯତ ଜୀବନଯାପନ ଏହି ଆସିଗଲା ସେ କଥା ପ୍ରଭୁ ତାତ୍ପର୍ଯ୍ୟ କହୁଛନ୍ତି ଗୋସ୍ୱାମୀମାନେ ସଂଯତ ଜୀବନଯାପନ କରନ୍ତି ଏବଂ ଇନ୍ଦ୍ରିୟମାନଙ୍କର ବେଗକୁ ସମ୍ପୂର୍ଣ୍ଣ ରୂପେ ଦମନ କରିଥାନ୍ତି ସଂଯତ ଜୀବନଯାପନ କଥାରେ ଭୋଜନରେ ଆଚରଣରେ ଯେଉଁମାନେ ସଂଯତ ନ ହେଇପାରିଲେ ସେମାନେ ଭକ୍ତି ଯୁଗରେ ସ୍ୱାଦ ପାଇବେନି ଆପଣ ଆପଣ ରାଗିଗଲେ ବାପାଙ୍କ ଉପରେ କ'ଣ ବାପାଙ୍କ ଉପରେ ରାଗିଗଲେ କି ସ୍ତ୍ରୀ ଉପରେ ରାଗିଗଲେ ଆଉ ସ୍ତ୍ରୀ ଜ୍ଞାନ ଆସୁଛି ବାପାଙ୍କ ବାପା ଜ୍ଞାନ ଆସୁଛି ଗୋଟେ ବେଗ ଖାଲି କ୍ରୋଧ ବେଗ ଚାଲିଗଲା ତାପରେ ତୁ ସେ ମୋର କିଛି ନୁହେଁ ଚାଲ ଦେଖ ଗୋଟେ ବେଗରେ କେତେ ଶକ୍ତି ରହିଛି ସେ କଥା ସେ କହୁଛନ୍ତି ଭୌତିକ କାମନାର ଯେତେବେଳେ ଭୌତିକ କାମନାର ପରିତୃପ୍ତ ନ ହୁଏ ସେତେବେଳେ କ୍ରୋଧ ଜାତ ହୁଏ ଏବଂ ଫଳରେ ମନ ଚକ୍ଷୁ ଏବଂ ବକ୍ଷ କମ୍ପିତ ହେବାକୁ ଲାଗେ ତେଣୁ ବ୍ୟକ୍ତି ଏ ଜଡ଼ ଶରୀର ତ୍ୟାଗ କରିବା ପୂର୍ବରୁ ଏଗୁଡ଼ିକୁ ଦମନ କରିବାକୁ ଅଭ୍ୟାସ କରିବା ଉଚିତ ଆଚାର୍ଯ୍ୟମାନେ କହୁନାହାନ୍ତି ତୁ ଆଜି କର ବୋଲି କରିପାରିବ ନା କହିଲେ ବି କିନ୍ତୁ ୱି ଆର୍ ଅନ୍ ଦି ପ୍ରୋସେସ୍ ଇଂଲିଶରେ କହୁଛନ୍ତି ଆମେ ପ୍ରୋସେସ୍ରେ ଅଛେ ହେଳା କିଛି କରିବାକୁ ପଡ଼ିବନି ମୋତେ ଏଇ ମୃତ୍ୟୁ ପୂର୍ବରୁ ଏଇ ଇନ୍ଦ୍ରିୟ ଗୁଡ଼ିକୁ ସବୁ ସଂଯମ କରିବାକୁ ପଡ଼ିବ କେମିତି ସଂଯମ କରିବାକୁ ପଡ଼ିବ ଆମେ କ'ଣ ପାରିବା କେମିତି ଯୋଗୀ ହେଇଛେ କି ଆମେ କ'ଣ ସାଧନ କରି ସଂଯମ କରିବା ଏଇ ଭକ୍ତି ଯୋଗରେ ଉନ୍ନତ ସ୍ୱାଦ ତାଙ୍କୁ ସବୁବେଳେ ଦେବାକୁ ପଡ଼ିବ ଭକ୍ତି ଯୋଗରେ ଆମର କ'ଣ ସମସ୍ତଙ୍କ ପାଇଁ ଏନଗେଜମେଣ୍ଟ ଅଛି କହୁଥିଲେ ନା 5 ସ୍ତ୍ରୀ ବା 5 ସ୍ୱାମୀ ତାଙ୍କ ପାଇଁ ସବୁ ଚକ୍ଷୁରେ ଭାଗବତ ପଢ଼ିବା ଭଗବାନଙ୍କୁ ଦର୍ଶନ କରିବା ରହିଲା ନା ଚକ୍ଷୁ ପାଇଁ ଏନଗେଜମେଣ୍ଟ କାନରେ ଭଗବାନଙ୍କର ଭଜନ ଶୁଣିବା ମନ ଭଲ ଲାଗୁନି ଭଜନ ଶୁଣ କଥା ଶୁଣ ସମସ୍ତଙ୍କ ପାଇଁ ଏନଗେଜମେଣ୍ଟ ଅଛି ପଞ୍ଚ ଜ୍ଞାନେନ୍ଦ୍ରିୟ ପାଇଁ ସବୁ ଅଛି ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତୋକ ସମସ୍ତଙ୍କ ପାଇଁ ଅଛି ସେଥିପାଇଁ ପୁଷ୍ପ ଠାକୁରଙ୍କ ପୁଷ୍ପକୁ ଆଘ୍ରାଣ କରାଯାଏ ଚକ୍ଷୁରେ ଭଗବାନଙ୍କୁ ଦର୍ଶନ କରାଯାଏ ତୁଳସୀଙ୍କୁ ଆଘ୍ରାଣ କରାଯାଏ ଏମିତି ଗୋଟେ ଭକ୍ତି ଜୀବନ ଗୋଟେ ହାପାଜାର୍ଡ ଲାଇଫ୍ ନୁହେଁ ଗୋଟେ ବିଶୃଙ୍ଖଳିତ ଜୀବନ ଆଜି କରୁଛନ୍ତି କାଲି କରିବେନି ଆଜି 2 ମାଳା କାଲି 1 ମାଳା ତାପର ଦିନ 5 ମାଳା ଏମିତି ହବନି ଆମେ ଇନ୍ଦ୍ରମାନଙ୍କର ବେଗକୁ ସଂଯମ କେମିତି କରିବା ଆଉ ଇନ୍ଦ୍ରମାନେ ସଂଯମିତ ନହେଲେ ଆପଣ କରିବେ କ'ଣ ଆପଣ ସ୍ଥିର ବୁଦ୍ଧି ଆସିବନି ଆଜି କରୁଛନ୍ତି କାଲି ଛାଡ଼ି ଦେଇପାରନ୍ତି କଣ୍ଟିନ୍ୟୁଟି କିଛି କରିପାରିବେନି ଏ ପୁରା ଗୋଟେ ଯାହା କୁହନ୍ତି ଫୁଲ୍ ଏନଗେଜମେଣ୍ଟ ଲାଇଫ୍ ସ୍ପିରିଚୁଆଲ ଲାଇଫ୍ ତେଣୁ ବ୍ୟକ୍ତି ଏ ଜଡ଼ ସର ତ୍ୟାଗ କରିବା ପୂର୍ବରୁ ଏଗୁଡ଼ିକୁ ଦମନ କରିବାକୁ ଅଭ୍ୟାସ କରିବା ଉଚିତ ଯେ ଏହା କରିପାରନ୍ତି ସେ ଆତ୍ମଜ୍ଞାନୀ ଅଟନ୍ତି ବୋଲି ବୁଝିବାକୁ ପଡ଼ିବ ସେ ଆତ୍ମାନୁଭୂତି ଲାଭ କରିଛନ୍ତି ବୋଲି ବୁଝିବାକୁ ପଡ଼ିବ ଏବଂ ସେ ଆତ୍ମଜ୍ଞାନ ସ୍ତରରେ ଥିବାରୁ ସୁଖୀ ଅଟନ୍ତି ସୁଖୀ ସେ ହିଁ ହେଇପାରିବ ସୁଖ ପାଇଁ ଆତ୍ମସ୍ଥିତିକୁ ଜଣେ ଗଲେ ହିଁ ସେ ସୁଖ ପାଇବ ନା ଟଙ୍କା ନା ପଇସା ନା ଇସବୁ ମିଛ କଥା, ସିଏ ମୋତେ ଏମିତି କହିଦେଲେ, ସେ ପ୍ରଭୁ ମୋତେ ହଇରାଣ କଲେ, ଇଏ ମୋତେ ଏମିତି ହଇରାଣ କଲା, କିଛି ନାହିଁ, ସେସବୁ କିଛି ନାହିଁ। ସଂସାରରେ ସମସ୍ତେ ପାଣ୍ଡବମାନଙ୍କୁ ହଇରାଣ କରୁଥିଲେ, ଏସବୁ ବେକାର କଥା। ଭକ୍ତି ରାଜ୍ୟ ଅଲଗା, ଯଦି ହଇରାଣ ହେଉଛି ଜଙ୍ଗଲରେ ତୁମେ ଗୋଟେ କୁଡ଼ିଆ କରିକି ରହିକି ଭଜନ କରିପାରିବ, ଯାହା ଆତ୍ମସୁଖ ମିଳିଛି ସବୁଆଡ଼େ ରହିପାରିବ, କିଛି ଅସୁବିଧା ନାହିଁ, ଭୋଜନ ସବୁଆଡ଼େ ମିଳିବ, ଅସୁବିଧା କ'ଣ ଅଛି। କେହି ଆମର ଦୁଃଖର କାରଣ ନୁହନ୍ତି, ଜୀବର ଦୁଃଖର କାରଣ କେହି ନୁହନ୍ତି, କେହି ଜୀବକୁ ଦୁଃଖରେ ପକେଇ ପାରିବେନି। ଜୀବ ଆଜି ଦୁଃଖରେ ପଡ଼ିଛି କୋଉ ପାଇଁ, ଆପଣି କର୍ମ ଦୋଷେ ଆପଣି ଡୁବିଲୁ, ନିଜ କର୍ମ ଦୋଷ ନା ଆମର। ଆଉ ଜଣେ ଆତ୍ମସୁଖ ପାଇଲେ ତାର କ'ଣ ସଂସାରର, ସେ କାହାକୁ ଭୟ କରିବ, କାହାକୁ ଭୟ କରିବନି। କୌଣସି ସ୍ଥିତିରେ ସେ ଯେଉଁଠି ଗଲେ ଭଗବାନଙ୍କର ନାମ କରିବ, ଭଗବାନଙ୍କ ସେବା କରିବ, ରହିବ। ଜଣେ ସାଧୁ ପାଇଁ ଅଛି, ଜଣେ ଗୃହସ୍ଥ ବି ସେୟା, ଗୃହସ୍ଥ ବି ଏମିତି ଭାବିଯାଉଛି ମୋର ପିଲା ଛୁଆ ଅଛି, ମୋତେ କେମିତି ଆପଣ କହିଦେଉଛନ୍ତି ଆମେ କେମିତି ଚଳିବୁ। ଆପଣ ଯୁଆଡ଼େ ବି ଯାଆନ୍ତୁ ଆପଣ ଏନଗେଜମେଣ୍ଟ ମିଳିବ, ଯୁଆଡ଼େ ଯାଆନ୍ତୁ। ବେଙ୍ଗଲ ବିହାର ଲୋକ ଆସିକି ଓଡ଼ିଶା ରହିନାହାନ୍ତି ନା, ଗଲେ ତାଲଚର ଦେଖିବ, ଅନୁଗୁଳ ଦେଖିବ, ସିଟି ପ୍ଲଟ କିଣିକି ରହିଗଲେଣି। ସେ ଆସିଥିଲେ ଏଠି କ'ଣ କରୁଥିଲେ, ଏ କୋଇଲା ଗୋଟାଉଥିଲେ, ଲେବର କାମ କରୁଥିଲେ। ଜଣେ ବ୍ୟକ୍ତି ଜଣେ ଅର୍ଥ ତାର କମିବାର ଅଛି, ତାର ସେ ଆସିକି ବି କେତେ କଷ୍ଟ ସହି କମିପାରୁଛି। ଜୀବନରେ ଜଣେ ଯେ ଚାହିଁବ, ଈଶ୍ୱର ବିଶ୍ୱାସୀ ଲୋକ ସେ ଯେକୌଣସି ସ୍ଥାନ ଯିବ ସେ ସ୍ଥାନରେ ଚଳିପାରିବ। ତାର ମୁଖ୍ୟ ଗୋଟିଏ ଜିନିଷ ଛାଡ଼ିବା ଦରକାର ଅଛି, ଇନ୍ଦ୍ରିୟ ଲାଳସା। ଆମେ ସବୁବେଳେ ଆମେ ଭକ୍ତ ହେଲା ପରେ ବି ଆମର ସବୁବେଳେ ଅଧିକା ଦରକାର, ଭଲ ଦରକାର, ସେଇଟା ହେଉଛି ପ୍ରୋବ୍ଲେମ। ଭକ୍ତର ବର୍ତ୍ତମାନ ସବୁଠୁ ବଡ଼ ଶତ୍ରୁ ହେଉଛି, ମୁଁ ଭଲରେ ରହିବି ଆଉ ମୋର ସବୁ ଜିନିଷ ଅଧିକା ଦରକାର ନାହିଁ। ଆମେ ବଞ୍ଚିଛେ କେବଳ କାହିଁକି, ଆମେ ଆମେ ଯେଉଁ ଭକ୍ତି ଜୀବନରେ ଆମେ ଯେଉଁ ସ୍ୱରଟା ରଖିଛେ, ଆମେ ବଞ୍ଚିବାର କାରଣ କ'ଣ, କୃଷ୍ଣ ଭକ୍ତି ପାଇଁ। ଏ ଦେହର କ୍ରିୟା ଅଭ୍ୟାସ କରିବ, ଏ ଦେହର କ୍ରିୟା ଅଭ୍ୟାସ କରିବ, ଜୀବନ ନିର୍ବାହ ଲାଗି। ଭକ୍ତିମନ ଠାକୁରଙ୍କର ଏ ଦେହର କ୍ରିୟା ଅଭ୍ୟାସ କରିବ, ତୁମର ଭଜନ ଲାଗି ନା, ଏମିତି କ'ଣ ପଦ ଅଛି। ଏ ଦେହର ଯେଉଁ ଜିନିଷ ଗୁଡ଼ା ଅଛି ନା, ଏ କେବଳ ଭଜନ ପାଇଁ, ସ୍ୱର ନଷ୍ଟ ହିଁ ହବ ଦିନେ। ଆପଣ କୋଟିପତି ହେଲେ ବି ନଷ୍ଟ ହବ, କମେଇଲେ ବି ନଷ୍ଟ ହବ, ନହେଲେ ବି ନଷ୍ଟ ହବ, ସେଥିରେ କିଛି ଅସୁବିଧା ନାହିଁ। ଜୀବନଯାତ୍ରାଟା ଏଟା ଗୋଟେ ଜୀବନଯାତ୍ରା, ଏଥିରେ ସୁଖ ଦୁଃଖ ଆସିବ, ଧନିକ ଆସିବ, ଗରିବକୁ ଆସିବ, ସାଧୁକୁ ଆସିବ, ଏଟା ଗୋଟେ ଯାତ୍ରା, ଜୀବନଯାତ୍ରା ଟ୍ରାଭେଲିଂ। କିନ୍ତୁ ଲକ୍ଷ୍ୟଟା ଆମର କ'ଣ ରହୁଛି, କେମିତି ମୋର ଟିକେ ଈଶ୍ୱର ଚିନ୍ତନ ହଉ, କାରଣ ସୁଖ କେବଳ ମୃତ୍ୟୁ ପୂର୍ବରୁ କେମିତି ଏଇ ଇନ୍ଦ୍ରିୟମାନଙ୍କର ବେଗକୁ ଛାଡ଼ି ଭଗବାନଙ୍କୁ ଚିନ୍ତା କଲେ ଈଶ୍ୱର ବନ୍ଧନ ମୁଁ ରକ୍ଷା ପାଇବି। ଅର୍ଜୁନଙ୍କୁ ଭଗବାନ ସାଙ୍ଗେ ସାଙ୍ଗେ ସେ କଥା କହିଦେଲେ, ଯଦି ତୁମେ ଇନ୍ଦ୍ରିୟକୁ ସଂଯମ ନ କରିବ, ଇନ୍ଦ୍ରିୟ ସୁଖ ପଛରେ ଯିବ, ତାର ମୃତ୍ୟୁ ପୂର୍ବରୁ କେବେ ତୁମେ ସଫଳତା ପାଇପାରିବନି, ପୁଣି ଆଉ ଗୋଟେ ସ୍ୱର ଧାରିବ, ପ୍ରାକ୍ ଶରୀର ବିମୋକ୍ଷଣାତ୍। ପୂର୍ବ ଶରୀର ଧାରଣ, ଏଇ ଯେଉଁ ଶରୀର ତ୍ୟାଗ କରିବା ପୂର୍ବରୁ ପ୍ରସ୍ତୁତ ହେଇଯିବା ଦରକାର। କାମ କ୍ରୋଧ ଉଦ୍ଭବମ ବେଗମ, କାମନାରୁ କ୍ରୋଧରୁ ଏ ଯେଉଁ ବେଗ ଛଡ଼ ବେଗ ଅଛି, ଏ ବେଗକୁ ସଂଯମ କରିବାକୁ ଚେଷ୍ଟା କର। ସେଇଟା ପ୍ରଭୁପଦ ମହାରାଜ ଖୁବ ଦୃଢ଼ତା, ଦେଖନ୍ତୁ ଲାଷ୍ଟକୁ ପ୍ରଭୁପଦ କେମିତି କହୁଛନ୍ତି, ଖୁବ୍ ଦୃଢ଼ତା ଓ ଯତ୍ନ ସହକାରେ କାମ କ୍ରୋଧର ବେଗକୁ ଦମନ କରିବାକୁ ଚେଷ୍ଟା କରିବା ହେଉଛି ଯୋଗୀର କର୍ତ୍ତବ୍ୟ। ଛୋଟ କାମଟା ନୁହେଁ ଯେ, ଏଇଟା ଲାଷ୍ଟ କନକ୍ଲୁଜନ ଏଇଟା ଦେଲେ, ଖୁବ୍ ଦୃଢ଼ତା। କେତେବାର ଆପଣ ପ୍ଲାନ୍ ପ୍ରୋଜେକ୍ଟ କରିବେ, ଏଇଟା ଭାଙ୍ଗିଯିବ, ଏତିକି ପ୍ରସାଦ ଖାଇବି, ଏମିତି କରିବି, ଏଇଟା ଚଳିବି, ସେ ପୁଣି ଯିବ କେତେ ଦିନ ପରେ ପୁଣି ଟାଣିକି କୁଆଡ଼େ ପଳେଇଯିବ, ପୁଣି କେତେ ଦିନ କରିବେ ପୁଣି ଭାଙ୍ଗିବ, ଏଇଟା ଗୋଟେ ହବନି, ଗୋଟେ ସାଙ୍ଗସାଙ୍ଗ ହବନି। କିନ୍ତୁ ନିଶ୍ଚୟ ଭକ୍ତ ସଙ୍ଗ କଲେ ଉତ୍ସାହ ରହିବ, ଭାଙ୍ଗି ଯାଇଥିବ ପୁଣି ଶୁଣିଲେ ପୁଣି ମନରେ ଆସିଲା, ଏଇଟା ଉତ୍ସାହ କୁହାଯାଏ। ଉତ୍ସାହଟା ବଢି ବଢିକି ରହିଲେ ଭକ୍ତି ମାର୍ଗରେ ଭକ୍ତ ସଙ୍ଗ କଲେ ଉତ୍ସାହଟା ସବୁବେଳେ ରହିବ। ଏଇ ଯେଉଁ ସ୍ପିରିଚୁଆଲ ପ୍ରିନ୍ସିପଲ ଯେଉଁଗୁଡ଼ା ରହିଲା, ଆଧ୍ୟାତ୍ମିକ ନିୟମ ଗୁଡ଼ିକ ପାଇଁ ଆପଣଙ୍କର ଉତ୍ସାହ ଆସିବ। ଭକ୍ତ ସଙ୍ଗ ନକଲେ ଏକୁଟିଆ ରହିଲା ମାନେ ଆପଣ ଧୀରେ ଧୀରେ ସବୁ ତ ଚାଲିଯିବ, ଆଉ କଳଙ୍କି ଲାଗିଲା ଭଳିଆ ଲୁହା ହବ, ଆଉ ଲୁହା କଳଙ୍କି ଲାଗିଲା ଭଳିଆ ହେଇଥିବ, ହେଇଯିବ, ସବୁ ଖାଇଯିବ, କିଏ ବି ହେବ ସେ ଯୋଗୀ। ଜଣେ ଉନ୍ନତ ଅଧିକାରୀ ସେ କାହିଁକି ହରି କଥା କହୁଛି, ତାକୁ ରସ ଆଶ୍ରଦାନ କରିବାର ଅଛି। ଭକ୍ତ ସଙ୍ଗଟା ସମସ୍ତଙ୍କ ପାଇଁ, ଶିବ ଆଚାର୍ଯ୍ୟଙ୍କର ସଙ୍ଗ ହରିକଥା କହିବା ଦ୍ୱାରା ସେ ପୂର୍ବ ଆଚାର୍ଯ୍ୟ ଗୁରୁବର୍ଗଙ୍କର କଥାକୁ ସ୍ମରଣ କରିବ, ଭଗବାନଙ୍କର ଲୀଳାଗୁଣକୁ ସ୍ମରଣ କରିବ, ଦୃଢ଼ତା ହେବାକୁ ପଡ଼ିବ। ଯଦି ଇନ୍ଦ୍ରମାନଙ୍କୁ ଆମେ ସଂଯମ କରିବା ପାଇଁ ଚାହିଁବା, ଇଏ ଥରେ ଥରେ ଦୁଇ ଥର ଚେଷ୍ଟା କରି ଛାଡ଼ିଦେଲା ହବନି। ପରୀକ୍ଷାରେ ଜାଣିଛ ନା, ମେଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା ପରେ ଦେଖିବେ ପେପର ବାହାରୁଛି, 30 ଥର ମେଟ୍ରିକ ଫେଲ ହେଲା ପରେ କାର କାର ବାହାରୁଛି, 2 ଜଣଙ୍କର ବାହାରୁଛି। ଯିଏ ଟପର କ'ଣ ତାଙ୍କୁ କୁହନ୍ତି, ବେଷ୍ଟ ଷ୍ଟ୍ରେଙ୍ଥ, ସେମାନଙ୍କ ନାଁ ବାହାରୁଛି ନା ନାହିଁ? ଆଉ କାହାର ନାଁ ବାହାରୁଛି? ଯିଏ 30 ଥର 20 ଥର 10 ଥର ଫେଲ ହେଇଥିବ, ନା 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 ସୁଇସାଇଡ୍ ନୁହେଁ, ତାର ନାଁଟା ବାହାରିଥିବ 20 ଥର ପରେ। ମୁଁ ତ ପେପର ଦେଖୁଲୁ, ଏବେ ସବୁ ଦେଖୁଛି ଦେଖୁଛି, ସେ ପ୍ରଧାନମନ୍ତ୍ରୀ ସାଙ୍ଗରେ ସିଏ ଲଢ଼େଇ କରେ, ସିଏ ଲୋକଟା ହବ ଯିଏ ପ୍ରଧାନମନ୍ତ୍ରୀ ପୋଷ୍ଟରକୁ ତା ସାଙ୍ଗେ ଲଢ଼େଇ କରେ, ସେ କେତେ ଥର ହେଲାଣି, ତାର 30 ଥର ନା କେତେ ସେ ହାରିଲାଣି, କିନ୍ତୁ ତାର କାମ ହେଲା ଯିଏ ପ୍ରଧାନମନ୍ତ୍ରୀ ହବ ସେଠି ଯାଇ ସେ ଠିଆ ହବ, ତା ନାଁଟା ପେପର ବାହାରୁଛି। କାହିଁ ବାହାରୁଛି, କାହିଁ ବାହାରୁଛି କୁହ? ଇଏ ମେଟ୍ରିକରେ ଇଏ 30 ଥର ପରେ ସପ୍ଲିମେଣ୍ଟରେ ପାସ୍ ହେଲା, 20 ଥର 10 ଥର 5 ଥର, ତାଙ୍କ ନାଁ ପେପର କାହିଁ ବାହାରୁଛି? ତାର ଧୈର୍ଯ୍ୟ, ଧୈର୍ଯ୍ୟକୁ ପ୍ରଶଂସା କରୁଛ। ସେ ବେଷ୍ଟ ଷ୍ଟ୍ରେଙ୍ଥ ପାଇକି ତା ନାଁ ପେପର ବାହାରିଲା, ଇଏ 20 ଥର ଫେଲ ହେଇ ମେଟ୍ରିକ ପାସ୍ କଲା, ପୁଣି ଥାର୍ଡ କ୍ଲାସରେ ପାସ୍ କରିଦିଅ ସପ୍ଲିମେଣ୍ଟରି ଇଏରେ, ତାକୁ ତା ନାଁ ବାହାରିଲା, କାହିଁ ବାହାରିଲା ନା? ତା ଧୈର୍ଯ୍ୟଟାକୁ ପ୍ରଶଂସା କରାହଉଛି, ସେ ଲାଗିକି ରହିଛି। ଭକ୍ତି ଯୋଗରେ ନିରାଶ ହେଲେ ଚଳିବନି, ପଛେ 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 ଲାଗିବାକୁ ପଡ଼ିବ ସବୁବେଳେ, କେତେ ଦିନ କରିବା ପୁଣି ଛାଡ଼ିଯିବ, କାରଣ ଭକ୍ତ ସଂଘ ଯେତେବେଳେ ନ ରହିବ, ଇଞ୍ଜିନଟା ନ ରହିଲେ ଡବା ଯେତେ ସୁନ୍ଦର ହେଇଥାଉ ସେ ପଡ଼ି ପଡ଼ିକି କଳିକି ଖାଇଯିବ, ଆଉ ଜଣେ ଟାଣିବାକୁ ପଡ଼ିବ ସବୁବେଳେ। ଇଞ୍ଜିନ ଟାଣୁଛି ନା ଆଉ ନା କି ଟାଣୁଛି, ରେଲରେ ଦେଖୁନାହାନ୍ତି, ଇଞ୍ଜିନ ଟାଣୁଛି ନା ଆଉ ସବୁବେଳେ। ଆପଣ ଡବା ହେଇକି ରହିଲେ କ'ଣ, ଡବା ଭାରି ସୁନ୍ଦର ଚିକ୍କଣ ହେଇକି ରହିଥାଉ, ବାପା ଏସି ଡବା ସେ ଖାଇଯିବ, କିଛି ଆଉ କାମ ଦେବନି, ଇଞ୍ଜିନ ସାଙ୍ଗରେ ଲାଗିବାକୁ ପଡ଼ିବ, ତୁମକୁ ସାଧୁଗୁରୁଙ୍କ ସାଙ୍ଗରେ ଲାଗିବାକୁ ପଡ଼ିବ, ତାଙ୍କ ପଛରେ ଦୌଡ଼ିବାକୁ ପଡ଼ିବ, ତାଙ୍କୁ ତୁମେ ସବୁବେଳେ ଚିକ୍କଣ ହେଇକି ରହିବ, ଉତ୍ସାହ ରହିବ, ଏକୁଟିଆ ଭକ୍ତି କରିହବନି। ସେଥିପାଇଁ ସେ ଲେଖିଦେଲେ ଡାଇରେକ୍ଟ ନା, ଏକାକୀ ଆମର ନାହିଁ ପାଏ ବଲ ହରି ନାମ ସଂକୀର୍ତ୍ତନ, ଏକାକୀ ଭକ୍ତି କରିହବନି ସଙ୍ଗ, ଉତ୍ସାହଟା ଉତ୍ସାହଟା ଯୋଉ ଆମର ଭାଙ୍ଗି ଯାଉଛି ଦୃଢ଼। ଏପ୍ରପାଦରେ କ'ଣ କହିବା, ଦୁଇଟି ଶେଷରେ କନକ୍ଲୁଜନ ଏଟା ଦେଇଦେଲେ, ମୃତ୍ୟୁ ପୂର୍ବରୁ କାମ କ୍ରୋଧର ବେଗକୁ ଜଣେ ସଂଯମ କରିବା ଦରକାର। ପ୍ରପାଦ କ'ଣ କହିଲେ, ଦୁଇଟା ଜିନିଷ, ଏଇ ଦୁଇଟା ପ୍ରିନ୍ସିପଲ ଜଣେ ଫଲୋ କରିବାକୁ ପଡ଼ିବ, ଦୃଢ଼ତା, ଖୁବ୍ ଦୃଢ଼ତା ଏବଂ ଯତ୍ନ, କେୟାର ନେଚର। ଗୋଟେ କେୟାରଲେସ୍ ନେଚର ହେଲେ ପୋପଡ଼ା ପୋପଡ଼ି ଭଲ ମନ୍ଦ ସବୁ, କୌଣସି ସେବାର ମନ ନଥିବ, ଜପର ମନ ନଥିବ, ସ୍ୱାଧ୍ୟାୟର ମନ ନଥିବ, ଏମାନେ କିଛି କରିପାରିବେନି ଜୀବନରେ। ତୁମର କୌଣସି ଜିନିଷ ଯଦି ଗମ୍ଭୀରତା ନାହିଁ, ଗୋଟେ ଯତ୍ନଶୀଳ ନାହିଁ, ତୁମେ କାହାର, ଭଗବାନଙ୍କର, ଭଗବାନ ଜାଣିଦେବେ, ଇଆର ଗୋଟେ କେୟାରଲେସ୍ ନେଚର। ଆପଣ ପୁଅକୁ ବି ଆପଣ ଭଲ ପାଆନ୍ତିନି, ଜନ୍ମ ଦେଖିକି ଭଲ ପାଇବେନି, ଯେ ତାର ଯତ୍ନ ଗୁଣ ନାହିଁ, ଅନାନ୍ତିନି ବାପା ମା, ଗୋଟେ ଇଆର କିଛି ନାହିଁ, କେୟାରଲେସ୍ ଲୋକଟା। ଭଗବାନ କିନ୍ତୁ ଭଲ ପାଇବେ, ଯତ୍ନଶୀଳ ହେବାକୁ ପଡ଼ିବ, ଯାହାର ଯେତିକି ସାମର୍ଥ୍ୟ ଯେମିତି ସେବା କରୁଛି ସେ ବହୁତ କେୟାର ନେଚର, ରୋଷେଇ କରୁ ସେବା କରୁ ସବୁଟା ଗମ୍ଭୀର ଭାବରେ, ଯତ୍ନ ରଖିବାକୁ ପଡ଼ିବ। ଆଉ ଗୋଟେ କ'ଣ ହେଲା, ଖୁବ୍ ଦୃଢ଼ତା। ମେଟ୍ରିକ ପରୀକ୍ଷା ପିଲା କଥା ମୁଁ କହୁଥିଲି ନା, ତା ଦୃଢ଼ତା ପାଇଁ ତାକୁ ପ୍ରଶଂସା କରାଯାଏ। ଆଉ ଭଗବାନ ଆପଣ ଯୋଉ ନେବେ କେମିତି ନେବେ କି, କେମିତି ନେବେ, ଏଇ ଦୃଢ଼ତାରେ ନେବେ। ଇଏ କେତେ ବାର ଝିଣ୍ଟୁ କ'ଣ କ'ଣ ଝିଣ୍ଟି ପଡ଼ିଛି, ଆଣ୍ଠେଇଛି, ଗୋଡ଼ ହାତ ଭାଙ୍ଗିଛି, କିନ୍ତୁ ମୋତେ କେବେ ଛାଡ଼ିନି, ମୋ ନାମଟା କେବେ ଛାଡ଼ିନି। ଛାଡ଼ିଦେଲ ମାନେ ତୁମେ ଭୀରୁ ହେଇଗଲ, ଆଉ ଭଗବାନ ସେଇଥିରେ ନିଅନ୍ତି, ଯିଏ ଏତେ ବାଧା ବିଘ୍ନ ସହିକି ଭକ୍ତି କରିଛି ଭଗବାନଙ୍କର ରାକ୍ଷୀଟା ତା ଉପରେ, କାହିଁକି କେତେ କଷ୍ଟରେ ଆଜି ଭଗବାନଙ୍କୁ ଡାକିଛି। ଆମକୁ ସେତିକି ଧୈର୍ଯ୍ୟ ଉତ୍ସାହ ପୁରା ରଖିବାକୁ ପଡ଼ିବ। ଉତ୍ସାହଟା କେମିତି ମିଳିବ, ଭକ୍ତ ଇଞ୍ଜିନଟା ରହିବା ଦରକାର, ଆଉ ଇଞ୍ଜିନ ନ ରହିଲେ ଗଲା, ଆଉ ଭକ୍ତ ସଙ୍ଗରେ ସବୁବେଳେ ଦୌଡ଼ିବାକୁ ପଡ଼ିବ, ଭକ୍ତ ସଙ୍ଗ ନହେଲେ ହବନି। ଭକ୍ତ ସଙ୍ଗ ରହିଲେ ଉତ୍ସାହ ଦୃଢ଼ତା ଆସିବ। ଦୃଢ଼ତା ଦୃଢ଼ତା କ'ଣ ହୁଏ ନା, ସବୁବେଳେ ସଂକଳ୍ପ ବିକଳାତ୍ମକ ମନ, ତ ଗୋଟେ ସବୁବେଳେ ମନ କ'ଣ କରିବ ନା, ଯେତେବେଳେ ତୁମର ଟିକେ ଭଜନ ଭକ୍ତ ସଙ୍ଗ କମିଯିବ, ତୁମେ ଯୋଉ ଯେଉଁଟା ଶୁଣିଥିବ, ଯୋଉଟା ଜାଣିଥିବ, ଯାହା ଗୁରୁବାକ୍ୟ ସବୁ ଗୁଡ଼ାକ ତୁମକୁ ହାଲକା ଲାଗିବ, ସଙ୍ଗ କଲରେ ନା ହାଲକା ଲାଗିଲା ମାନେ ତୁମେ ଦୃଢ଼ତା କମିଲା, ଆଉ ଗୁରୁତ୍ୱ ଲାଗିବନି, ମନରେ ସଂକଳ୍ପ ଶକ୍ତି ରହିବନି, ବାରମ୍ବାର କାହିଁକି ପୁରୁଣା ପୁରୁଣା କାଳିଆ ଲୋକ ଦେଖନ୍ତି ବାରମ୍ବାର କ'ଣ ପଢ଼ିବେ, ଡେଲି ଭାଗବତ ପଢ଼ିବେ। ସେ ବର ନାହିଁ ଭାଗବତ କ୍ଲାସ୍ରେ ଢୋଳେଇବେ ବୁଢ଼ୀ ମାନେ, କିନ୍ତୁ କ'ଣ କହିବେ, ହେଲେ ଚାଲୁ 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 ସନ୍ଧ୍ୟା ହେଲା ଭାଗବତ ଟିକେ ଶୁଣିବା, ସେ ବସିକି ଢୋଳଉଥିବେ, ପରିଶ୍ରମ ହେଇଥିବ, କିନ୍ତୁ ଯିବା। ଜୀବନରେ ସେଭଳି ଆମର କର୍ମଫଳ ଅଛି, ବିଭିନ୍ନ ଘର ସଂସାର ଭିତରେ ରହୁଛି, କିଏ ବିଜନେସ୍ ରହୁଛି, ପିଲା ଛୁଆଙ୍କର ସୁବିଧା ଅସୁବିଧା ଭଲ ମନ୍ଦ ଠିକ ଅଛି, ସେଇଟା ହବ। କିନ୍ତୁ କେତେ ପ୍ରୋବ୍ଲେମ ଆମେ ଫେସ୍ କଲା ପରେ ବି ଯେମିତି ଭଗବାନଙ୍କୁ ଆମେ ନ ଛାଡ଼ିଛେ, ସେଇଟା ପ୍ରଭୁ ଦେଖୁଛନ୍ତି। ଇଏ ଏତେ ସମସ୍ୟାର ସମାଧାନ ହେଲା ପରେ, ସମସ୍ୟା ଜୀବନରେ ଭୋଗିଲା ପରେ ବି ମୋତେ ଛାଡ଼ିନି, ଭଗବାନ ସେଇଥିରେ ହିଁ କୃପା କରନ୍ତି। ଭଗବାନ ଏମିତି କାହା କୃପା କରୁନାହାନ୍ତି, ଯେଉଁମାନେ ଯେତେ କଷ୍ଟ ସହିଛନ୍ତି, ସେ ସ୍ୱୟଂ ମହାରାଜ ଥିଲେ ନା, ସେ ସବୁବେଳେ ଗୋଟେ କଥା କୁହନ୍ତି, ଚାଲିଗଲେଣି ସେ କାମିଲିଆ ସବୁ ପଦ ତାଙ୍କର ସବୁ କାମିଲିଆ ପଦ କହିବେ ନା, ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ସେ ତାଙ୍କର ସବୁ ପଦ କୁହନ୍ତି। ମୋର ମନେ ଅଛି ଯେ କଷ୍ଟ ସହିଛି ତା ପାଇଁ ମୁକୁଟ ମିଳିବ, ଆଉ ତୁମେ ଆରାମରେ ରହିକି ତୁମେ ଭଗବାନ ପାଖରେ ଆରାମରେ ରହିକି କୃଷ୍ଣଙ୍କୁ ପାଇବ, ତୁମେ ଏଇ ବୁଦ୍ଧି ଆମକୁ ଶିଖେଇବ, ଆମ ଗୁରୁ ଆମକୁ ଶିଖି ଦେଇଛନ୍ତି, ଆମେ ସେଥିପାଇଁ କାହାକୁ ମାନେ ଆପୋଷ ମିଳାମିଶା କଥା କହିବୁନୁ। ବାହାର ଲୋକ କହୁଛନ୍ତି କଷ୍ଟ କଲେ କୃଷ୍ଣ ମିଳେ, ତୁମେ କହିବ ମୁଁ ଆରାମରେ ରହିକି ଭଗବାନଙ୍କୁ ପାଇବି, ତୁମେ ବାହାର ଲୋକଠୁ ବି ହୀନ। ବାହାର ଲୋକ କ'ଣ କହୁଛନ୍ତି, କଷ୍ଟ କଲେ କୃଷ୍ଣ ମିଳେ, ଆଉ ତୁମେ କହିବ ମୁଁ ଆରାମରେ ରହିବି ସୁଖରେ ରହିବି କୃଷ୍ଣ ପାଇବି, ଭୁଲି ଯାଅ, ସେଇଟା ହବନି। ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ଭଗବାନ ମୁକୁଟ ସଜାଡ଼ି ରଖିଥିବେ। ଏତେ କଷ୍ଟ ଏ ଜୀବନ ଭିତରେ, କେତେ ଲାଞ୍ଛନା, କେତେ ଲୋକ କେତେ କଥା କହିଛନ୍ତି, କେତେ ଭଲ କାମ କଲେ ଲୋକ ତାଙ୍କ ପଛରେ ଲାଗି, ଯାହା ସ୍ୱାର୍ଥର ବାଧା ହେଲା ସେ ତାଙ୍କ ପଛରେ ଲାଗି। ସଂସାର କେବେ କାହାକୁ ପରିଶ୍ରମର ମୂଲ୍ୟ ଦିଏନି, ଆପଣ ପିଲାଛୁଆ ଆପଣଙ୍କୁ ପରିଶ୍ରମର ମୂଲ୍ୟ ଦେବେନି, ଆଉ ସଂସାର କ'ଣ ଦେବ। ଆମେ ସାଧୁ ହେଇ କହିବା ମୋତେ ଲୋକ ସମ୍ମାନ ଦେଲେଣି, ତୁମେ ଯେତେ କର ଲୋକ, ସେ ଭକ୍ତ ବି କହିବେ ୱି ଡୋଣ୍ଟ କେୟାର, ଆମେ ତାଙ୍କୁ କେୟାର କରୁନା, ଆମେ ତାଙ୍କ ପାଇଁ କରୁନୁ। କେଉଁ ଭକ୍ତ କ'ଣ କହିଦେଲା ଆମେ ତାଙ୍କ ପାଇଁ କରୁନୁ, ଆମେ କାହା ପାଇଁ କରୁଛୁ, ଭଗବାନଙ୍କ ପାଇଁ, ଗୁରୁଙ୍କ ପାଇଁ, କୃଷ୍ଣଙ୍କ ପାଇଁ। କାହାକୁ ଆପଣ ସନ୍ତୁଷ୍ଟ ଜଗତରେ କରିପାରିବେନି, ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଅର୍ଥ ଯାହା ଯିଏ ଯିଏ ଚାହୁଁଛି ସେ ହେଉଛି କାହାକୁ ସନ୍ତୁଷ୍ଟ ନ କରେ, ସେ ଗୋଟେ ଠକ ହବ ସେସବୁ। ସମସ୍ତଙ୍କ ମନକୁ ତୁମକୁ ଆଉ ଭଗବାନ ଗୁରୁ ଆଉ କୃଷ୍ଣଙ୍କୁ ଭୁଲିଯିବ ତୁମେ, ସେଥିପାଇଁ ବହୁତ ସାବଧାନ ଆମକୁ ରହିବାକୁ ପଡ଼ିବ। ଆମ ଜୀବନରେ ବହୁତ ସାବଧାନ ଆମକୁ ରହିବାକୁ ପଡ଼ିବ। ଆମେ ଜଗତକୁ ଆମେ ଯେଉଁ ଆସିଛେ ନା ଭଗବାନଙ୍କର, ଯେଉଁ କେଉଁ କଥା ମୁଁ ଗୋଟେ କେଉଁ ପଏଣ୍ଟ ଆସିଥିଲା ଭଲ କଥାଟା, ହଁ, ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି, କଷ୍ଟ ଯିଏ କରିବ ସେ ଭଗବାନ ପାଇବ ନା। କଷ୍ଟର ଫଳ ଆମକୁ ଆମେ ବେଳେବେଳେ ଭକ୍ତ ମନେ କରେ ନା, ବିଶେଷ କରି ସାଧୁମାନେ ମନେ କରନ୍ତି, ମୁଁ ଏତେ ଖଟିଥିଲି ଆଉ ମୋତେ, ମୁଁ ତ ଆଉ ମୋର ଭବିଷ୍ୟତ କ'ଣ ଅଛି, ମୋତେ କିଏ ବାହାର କରିଦେବ, ମୁଁ ଏତେ କଷ୍ଟ। ନାଇଁ 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 ନାଇଁ, ଯେ ସେବା କରିଛି ତା ଫଳ ସବୁବେଳେ ତା ପଛରେ ଅଛି। ଆମେ ସେବା କରିଦେଲେ ନା ଏଠି ସେବା ଫଳଟା କାହା ସାଙ୍ଗେ ରହିବ, କାହାକୁ ମିଳିବ, ଆପଣଙ୍କୁ ମିଳିବ। ଆପଣ ଯେଉଁଠି ଯାଇକି ପହଞ୍ଚିବେ ଆପଣ ସେବା ଫଳଟା ଆପଣ ପାଖରେ, ଆପଣ ସେବା କରିଛନ୍ତି ଆଉ ଭଗବାନ ଫଳ ଦେବେ ଆଉ, ଆପଣ କିଏ ବାହାର କରିଦେଲେ କ'ଣ ହେଲା, ଆପଣ ସେବା କରିଛନ୍ତି ନା, ସେବାର ଫଳ ସବୁବେଳେ ଆପଣଙ୍କ ପଛରେ ଯିବ। କଷ୍ଟର ଫଳ କେବେ ହେଲେ ମେଣ୍ଟିବେନି, କେବେ କେବେ ହେଲେ ମାଟିରେ ମିଶିବନି। ସେଥିପାଇଁ ଦେଖିବେ ବେଳେବେଳେ ବାପ କଷ୍ଟ କରିଥାଏ, ଚାଷବାସ କରିଥାଏ, ଫଳ କିଏ ପାଏ, ଆମେ ସବୁ କମନ ଜିନିଷ ଗୋଟେ ଜାଣିନେ ନା, ଆଉ ସିଏ ତ କଲାନି, ଇଏ ତ ଏମିତି କରୁଛି, ଆରେ ତାଙ୍କ ସହିତ ଆମର କ'ଣ ମତଲବ ଅଛି, ଆମର ସମ୍ପର୍କ ଅଛି ଗୁରୁକୃଷ୍ଣଙ୍କ ସହିତ, ଆମେ ଯେତିକି କରିବା ଆମକୁ ସେଇ ଫଳ ମିଳିବ। କଷ୍ଟର ଫଳ ଯିଏ ଭଗବାନ ପାଇଁ ସେବା କରିଛି କେବେ ବି ସେଟା ମିଟିବନି, ଦେଇଦେବ ଭଗବାନ। ଯେ ସହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହଳି, ଅନ୍ତକାଳେ ତାଙ୍କୁ ଅନ୍ତକାଳେ ତାଙ୍କ ନିଜ ହସ୍ତେ ପିନ୍ଧାଇ ଦିଅନ୍ତି ଚକ୍ରଧାରୀ, ସେମିତି କୁହନ୍ତି, ଅନ୍ତକାଳରେ ନିଜ ହାତରେ ସେ ପିନ୍ଧେଇ ଦିଅନ୍ତି, ଯାହା ମୋ ଭକ୍ତ ଏତେ କଷ୍ଟ ସହିଲା ପରେ ଆଜି ସରର ଛାଡ଼ୁଛି ତାକୁ ମୁକୁଟ ଦେଇଦେ, ଯାହା ବାପା ତୁ ପାର ହେଇଛି, କଷ୍ଟ ନ କଲେ କେମିତି ହବ, ଦୃଢ଼ତା ହବା, ସହଜରେ ତୁମେ ସହଜିଆବାଦୀ ହେବାକୁ ଚେଷ୍ଟା କରନି। ଜଗତରେ ତୁ ଘରେ ରହୁଛନ୍ତି ଘରେ ଗଞ୍ଜଣା ଅଛି, ମଠ ରହିଲେ ବି ସବୁଆଡ଼େ ଜଗତଟା ଜଗତ ଭିତରେ ରହିଛ, ଆଉ ଏଠି ସବୁଆଡ଼େ ମାୟା ଦୁଃଖାଳୟ, କିନ୍ତୁ ଆମର ଏଠି ଗୋଟିଏ ଗୋଟିଏ ଜିନିଷ ଅଛି, ଜଗତରେ ଯେତେ ଶ୍ରମ କଲେ ବି ବିମୁଖ ହେବାକୁ ପଡ଼ିବ, କେହି ତୁମର ପ୍ରତିଦାନ ଦେଇପାରିବେନି, କିନ୍ତୁ ଏଠି ଆମକୁ ଜଣେ ପ୍ରତିଦାନ ଦେବେ, କିଏ, ଗୁରୁ ଆଉ କୃଷ୍ଣ, ଗୁରୁ ଆଉ କୃଷ୍ଣ। ସେଥିପାଇଁ ଆମେ ନିର୍ଭୀକ ହେଇକି ବହୁତ ଦୃଢ଼ ସହକାରେ ଦୃଢ଼ତା ହବ। ଯେଉଁମାନେ ଭୀରୁ ସେମାନେ ଭକ୍ତି କରିପାରିବେ, କଣ୍ଡିସନାଲ ତାଙ୍କର ସର୍ତ୍ତ ଅଛି, ସେମାନେ ଶବ୍ଦ କେବେ ଭକ୍ତି କରିପାରିବେ। ମୁଁ ଯାହା କରୁଛି ମୋ ଫଳ ମୋତେ ପ୍ରଭୁ ଦେବେ, ଆମେ ଯାହା କରୁଛେ ଆମକୁ ଭଗବାନ ଦେବେ। ମୁଁ ଯାହା କରୁଛି ମୋତେ ଫଳ ମିଳିବ, ଆପଣ ଯାହା କରୁଛନ୍ତି ଆପଣ ଫଳ ମିଳିବେ। ଆପଣ ମୁଁ ଆପଣଙ୍କୁ କହିଲେ ମୋର କିଛି ଲାଭ ହବନି, ଆପଣ ମୋତେ କହିଲେ ହଜାର ଲୋକ ଆମକୁ କୁହନ୍ତି, ୱି ଡୋଣ୍ଟ କେୟାର, ଆମେ ସେଗୁଡ଼ା ଶୁଣିବାକୁ ଚାହୁଁନା। ଆମେ ଯାହା କରୁଛୁ ଆମ ଫଳ ଆମକୁ ଆମ ଗୁରୁ ଦେବେ। ଆପଣଙ୍କୁ କହିଲା ପରେ ବି ଆମକୁ ଭକ୍ତି ମିଳିବନି, ସେଥିରେ ଆମେ କାହିଁକି ଆପଣଙ୍କ କଥା ଶୁଣିବାକୁ ଯିବୁ? ପର କଥା ଶୁଣି ଆମର କ'ଣ ଫାଇଦା ଅଛି? ତୁମେ କୁହ, ଆମକୁ କରିବାର ଅଛି। ଦେଖୁଛ ନା କର୍ମୀ ଲୋକ ଦୋଷୀକୁ ନା ମୋଦି କ'ଣ ଶୁଣୁଛି କାହା କଥା? ତାର କରିବାର ଅଛି। କୁହ କୁହ କିଏ କ'ଣ କହୁଛ? କରିବାର ଲୋକ ଶୁଣିଲେ କରିପାରିବେନି, ତାକୁ କରିବାର ଅଛି। ଆମକୁ ସେଭଳି ଜୀବନଟା ସେଭଳିଆ ଦୃଢ଼ତା, ଏଟା ଏଟା ଗୋଟେ ଦୃଢ଼ତା ଲାଇନ୍। ମୋତେ କରିବାର ଅଛି ଜୀବନରେ, କିଛି ଭକ୍ତି କରିବାର ଅଛି, ଗୁରୁଙ୍କର ଭଜନ କରିବାର ଅଛି, ସେବା କରିବାର ଅଛି, ଗୁରୁଙ୍କର ସେବା କରିବାର ଅଛି, ଦୃଢ଼ତା। ଆଉ ଦୃଢ଼ତା ଆସିବ କେମିତି? ଭକ୍ତ ସଙ୍ଗରେ, ହରିକଥାରେ ଶ୍ରବଣ କଲା ପରେ। କାହିଁକି ହରିକଥାରେ କେମିତି ଆସେ ନା, ହରିକଥାଟା ବାରମ୍ବାର ବାରମ୍ବାର ଶ୍ରବଣ କଲା ପରେ ମନର ଯେଉଁ ସଂକଳ୍ପଟା ଭାଙ୍ଗି ଯାଉଛି, ଗୋଟେ କରୁଛେ ତାପରେ ଛାଡ଼ି ଦେଉଛେ। ବ୍ୟାଟେରୀଟା କ'ଣ କରିବେ ଆପଣ? ଡିସଚାର୍ଜ ହେଇଗଲା ପରେ ଆପଣ ମୋଟେ ଚାର୍ଜ କଲେଣି, ତାପରେ ଆଉ କ'ଣ କହିବ? ନବନି ଆଉ, ବେଶୀ ଦିନ ଚାର୍ଜ କଲେନି ଆଉ, ଗଲା ଆଉ, ଫୋପଡ଼ା ହବ ଆଉ। ଦେଖୁନାହାନ୍ତି ଗୋଟେ ଜଡ଼ ବସ୍ତୁର ଧର୍ମ କ'ଣ? ତା ଡିସଚାର୍ଜ ପଳେଇଲା ବେଳକୁ ଆଉ ଚାର୍ଜ ନକଲା ବେଳକୁ ଗଲା? ଆମର ସେଇଆ ନା, ଭକ୍ତ ସଂଘ ନକଲା ପରେ ପୁରା ଭକ୍ତ ସଂଘ ଆଉ କରିବେନି, ତାପରେ ପୁରା ଡିସଚାର୍ଜ ହେଇଗଲା ଗଲା। ଆଉ ଯେତେ ଗେଞ୍ଜୁ ଥିବ ଏଟାକୁ ଡାକି ଡୁକି ଆଣି ଖାଇବାକୁ ଦେ, ଯେତେ ପ୍ଲଗ୍ ଗେଞ୍ଜ ସେ କିଛି ନାହିଁ, ଖାଲି ନାଲି ବତୀ ଜଳୁଥିବ, ଦେଖିଲା ବେଳକୁ ମୋବାଇଲ ଲଗେଇଲେ ଚାର୍ଜ, ସେଇଆ ଭକ୍ତ ସଂଘ ଛାଡ଼ିଦେଲେ, ସଙ୍ଘ ଛାଡ଼ିଦେଲେ, କଥା ଛାଡ଼ିଦେଲେ, ଦୃଢ଼ତା ଆଉ ରଖିପାରିବେନି। ଦୃଢ଼ତା ରଖିଲେ ଖାଲି ବାର ବାର ଭାଙ୍ଗିବ, ଆଉ ଆଜି ଗୋଟେ କରୁଥିବେ କାଲି ଗୋଟେ ଛାଡ଼ି ଦେଇଥିବେ, ପୁଣି ଗୋଟେ ମନେ କ'ଣ କରିଦେବେ, ଛାଡ଼ିଦେବେ, ଆଉ ସଂକଳ୍ପ ରଖିପାରିବେ। ସେଥିରେ ପ୍ରଭୁପାଦ ଲାଷ୍ଟରେ କନକ୍ଲୁଜନ ଦେଲେ କେମିତି କାମ କ୍ରୋଧ ଉଦ୍ଭବ ବେଗକୁ ମୃତ୍ୟୁ ପୂର୍ବରୁ ସହ୍ୟ କରିବା। ପ୍ରଭୁପାଦ ଦୁଇଟା ଜିନିଷ କହିଲେ, କେତେ ସୁନ୍ଦର କଥା, ଖୁବ୍ ଦୃଢ଼ତା ଆଉ ଯତ୍ନ ସହକାରେ ଭଜନଟା ଯେତେବେଳେ କରୁଛନ୍ତି ଯତ୍ନ ସହକାରେ, କିଏ କ'ଣ କରୁ କ'ଣ ନ କରୁ, ମୋର ଚୋପଡ଼ା ମୁଁ ଠିକ୍ସେ କରିବି, ଶ୍ରଦ୍ଧାଟା ମୁଁ ଠିକ୍ସେ କରିବି, ସେବାଟା ମୁଁ ଠିକ୍ସେ କରିବି, ଯତ୍ନଟା କେୟାର ନେଚର ତାକୁ କୁହାଯାଏ। କେୟାରଲେସ୍ ନେଚର ହେଲେ କିଛି ହବନି, ଯତ୍ନ ସହକାରେ ଆଉ ଦୃଢ଼ତା ଭକ୍ତ ସଙ୍ଗ କରିକି ସବୁବେଳେ ସ୍ପିରିଟଟାକୁ ମେଣ୍ଟେନ୍ କରି ରଖିବାକୁ ପଡ଼ିବ, ଦୃଢ଼ତାକୁ। କାରଣ ଜଗତରେ ସମସ୍ତେ କୃତଜ୍ଞ ହେଇପାରନ୍ତି, ପ୍ରତିଦାନର ଫଳ କିଏ ଦେବେନି, କିନ୍ତୁ ଜଣେ କେବେ କାହାକୁ ବିମୁଖ କରିନାହାନ୍ତି, କିଏ? ଭଗବାନ। କେହି ତାଙ୍କ ଦ୍ୱାରରୁ ଫେରିବେନି, ଆମେ ଡାଇରେକ୍ଟ ତାଙ୍କ ପାଇଁ କରୁଛେ, ତାଙ୍କର ନାମ ନେଉଛେ, ତାଙ୍କର ସେବା କରୁଛେ, ତାଙ୍କୁ ପ୍ରଣାମ କରୁଛେ, ସେ କେବେ ବିମୁଖ କରିବେ। ସେଥିପାଇଁ ପୁରା ଦୃଢ଼ତା ଭାବରେ, ଜଗତରେ ପ୍ରଳୟ ହେଇଗଲେ ବି, ସଂସାରରେ ସମସ୍ତେ ବିରୋଧ ହେଇଗଲେ ବି, ମୁଁ ହରିନାମ ଛାଡ଼ିବି ନା, କିମ୍ବା ମୋ ଗୁରୁଙ୍କୁ ମୁଁ ଛାଡ଼ିବି ନା। ଯିଏ ଏଇ ମନୋଭାବ ରଖିପାରିବ ସେ ଭକ୍ତିରେ ବଞ୍ଚିକି ରହିବ। ବହୁ ଜୀବନରେ ବହୁ ଘାତ ପ୍ରତିଘାତ ଆସିବ, ଭକ୍ତ ହେଲା ଯେମିତି ସଂସାର ଯିଏ ରହିଛି, ଘାତକ ପ୍ରତିଘାତ ନାହିଁ, କ'ଣ ଭରତ ପ୍ରଭୁ ନା, ଖାଲି ଏମିତି ବୁଢ଼ା ହେଇଗଲେ ଆପଣଙ୍କର ଦେଖିଲେ ଦେଖିଲେ ଟୋକା ବୟସରୁ ବାହାହେବା ଦିନରୁ କେତେ ପ୍ରୋବ୍ଲେମ ଗଲାଣି, ସେଥିରେ ଆପଣ ରହିଛନ୍ତି ନା ନାହିଁ, ପିଲା ଛୁଆଙ୍କ ନେଇ ରହିଛନ୍ତି, ଘାତ ପ୍ରତିଘାତକୁ ସହୁଛନ୍ତି। ଭକ୍ତି ଜୀବନ ସେ ଭକ୍ତିରେ ସେଭଳିଆ ବହୁତ ଜିନିଷ ଆସିବ, ବହୁତ କଥା ଶୁଣିବାକୁ ପଡ଼ିବ, କିଏ କ'ଣ କହିଲାଣି, ଏଇଟା କହିଲାଣି, ସେଟା ନାଇଁ 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 ନାଇଁ, ମୋତେ କରିବାକୁ ପଡ଼ିବ, ମୋତେ କରିବାକୁ ପଡ଼ିବ। ସେଇଟା ଯଦି ଆମେ ମେଣ୍ଟେନ୍ ନ କରିପାରିଲେ, ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ସମ୍ଭବ ନୁହେଁ, କାରଣ ଆମେ ତ ଏଇଟା ଏଇ ସ୍ପିରିଟଟା ରଖୁନେ, ଭଗବାନ ସହିତ ଯୁକ୍ତ ହେଇପାରୁନେ, ଇନ୍ଦ୍ରିୟ ଉଚ୍ଚ ସ୍ୱାଦ ପାଇବେନି, ଉଚ୍ଚ ସ୍ୱାଦ ନ ପାଇଲେ କ'ଣ କରିବା, ସେଇ ଘର ସଂସାର ପିଲା ଛୁଆ ଏଇ କଥା ଗୁଡ଼ାକର ମୁଣ୍ଡ ବସିକି ରହିବା ଆଉ, କେଉଁ ନାମ କଲାବେଳେ ଆନନ୍ଦ ଲାଗିବ, ନାମ କଲାବେଳେ ଖାଲି ମୁଣ୍ଡ ଏଣେ ସେଣେ ଯାଉଥିବ, କଥା ମୁଣ୍ଡରେ ଏଣେ ତେଣେ ପୋଷୁଥିବ, ସବୁଗୁଡ଼ା ପୋଷୁଛୁ ନା ଆଉ, ଖାଲି ସେମିତି ଟଣାଟଣି କରିକି ଷୋଳମାଳ କେମିତି ହେଇଯିବ ନା, ଭଗବାନଙ୍କ ନାମ କଲାବେଳେ କେଉଁଠି ଚିନ୍ତା କରୁଛେ, ପ୍ରଭୁଙ୍କୁ ପ୍ରାର୍ଥନା କରୁଛେ, ପ୍ରଭୁ ମୁଁ ନାମ କରିପାରୁନି, ମୁଁ ଜପ କରିପାରୁନି, ମୋ ସମୟ ଚାଲିଗଲାଣି, ମୁଁ ବୃଦ୍ଧ ହେଇଗଲାଣି, କିଏ ଗୋଟେ ଅନୁତାପ କରୁଛି, ଅନୁତାପ ବି ଆସିବନି, ନାମ ଅପରାଧଟା ହେଇଗଲା, ନାମ ଅପରାଧଟା ପ୍ରଚୁର ହେଇଗଲା, ନାମକୁ ଆଉ ପୁରା ନାମ ପ୍ରଭୁଙ୍କୁ ପୁରା ଭୁଲିଗଲେ, 10 ବର୍ଷ 20 ବର୍ଷ ଆମେ ପୁରା ଅବହେଳା କଲେ, ଆଉ ନାମ ପ୍ରଭୁ ମୋଟେ ପ୍ରସନ୍ନ ହେବେନି, ପୁଣି ସାଧୁ ସଙ୍ଗ କରିକି ପୁଣି କାନ୍ଦି କାନ୍ଦି ଯଦି ନାମ ପ୍ରଭୁଙ୍କୁ ଜଣେଇବା, ସେ ପ୍ରସନ୍ନ ହେଲେ ପୁଣି ମୁଖରେ ନାମ ହବ, ନାମ ରୁଚି ହବନି, ସବୁ ଜିନିଷ ଭଲ ଲାଗିବ, ନାମ କଲାବେଳକୁ କଷ୍ଟ ଲାଗିବ, ଉତ୍ସାହ ଗୁଡ଼ା ସବୁ ଭାଙ୍ଗିଯିବ ନା, ଦୃଢ଼ତା ଯତ୍ନତା ଏସବୁ ରହିବନି। ସେଥିପାଇଁ ଯେଉଁଠି ଭକ୍ତମାନେ ରହୁଛନ୍ତି ସବୁବେଳେ ଆମର କାମ ହେଲା ଯିଏ ଯାହା କରିବ, ଗୁରୁଦେବ ସବୁବେଳେ କୁହନ୍ତି ସିଏ ଯାହା କରୁଛି ତା ଫଳ ତା ସେଟା ଗୁରୁ ବୁଝିବେ। ତୁ ତ ଗୁରୁ ନୁହେଁ, ତୁ ହେଉଛୁ ଚେଲା, ତୁ ଗୁରୁଙ୍କ କଥା ମାନ। ଗୁରୁଦେବଙ୍କୁ ଯିଏ କମ୍ପ୍ଲେନ୍ କରିବେ ଆଜ୍ଞା ସିଏ ଏହା କରୁଛି, ଗୁରୁଦେବ କହେ ତୁ କ'ଣ ମଠର ମାଲିକ କି, ତୋ ସେବାଟା ତୁ କର, ଆଉ ଯିଏ ଯାହା କରୁଛି ତା କଥା ମୁଁ ବୁଝିବି, ତୁ ତା କଥା କହିବା ମୁଣ୍ଡ ପୁରୁଛୁ। ସେଟା ଇଂଲିଶରେ କୁହନ୍ତି ନା ମାଇଣ୍ଡ ୟୋର ଓନ୍ ବିଜନେସ୍, ମାଇଣ୍ଡ ୟୋର ଓନ୍ ବିଜନେସ୍। ଆମ ଟିଚର ମାନେ ସବୁବେଳେ ସେ କଥା କୁହନ୍ତି, ସାରେ ସାରେ ସିଏ ପଳାଉଛି, ସାରେ ସିଏ କହିବେ ମାଇଣ୍ଡ ୟୋର ଓନ୍ ବିଜନେସ୍, ତୁ କାହିଁ ତା କଥାରେ ମୁଣ୍ଡ ପୁରୁଛୁ, ସେ ତାର ପାଠ ପଢ଼ିଲା ନ ପଢ଼ିଲା, ତୁ ପାଠ ପଢା ପଢା ବି ଲାଗି ତାଙ୍କେ ସିଏ କ'ଣ କଥା ଦେଖୁଛୁ, ତୁମ କଥା ତୁମେ ନିଜେ ଦେଖ। କାହାକୁ ଆମେ ଯିଏ ଯାହାର କର୍ମ ହିସାବରେ ସେ ଚେଷ୍ଟା କରୁଛନ୍ତି, ଯାହାର ଯେତିକି ସ୍ୱୀକୃତି ଅଛି ସେ ତାଙ୍କ ଚେଷ୍ଟା କରୁଛନ୍ତି, ତାର ଯଦି ନ ହେଇପାରିଲା ଆମେ ତାଙ୍କୁ ଦେଖି କାହିଁକି ଆମେ, କିନ୍ତୁ ଉତ୍ସାହଟାକୁ ରଖିବାକୁ ପଡ଼ିବ, ଦୃଢ଼ତାକୁ ରଖିବାକୁ ପଡ଼ିବ, ଆଉ ଯତ୍ନତା। କେତେ ବଡ଼ ଷ୍ଟେଟମେଣ୍ଟ ପ୍ରଭୁପାଦ ଦେଲେ, ଶ୍ଳୋକର ତାତ୍ପର୍ଯ୍ୟ ରହିଲା ମୃତ୍ୟୁ ପୂର୍ବରୁ କାମ କ୍ରୋଧର ବେଗକୁ ଦମନ କରିବାକୁ ପଡ଼ିବ। ପ୍ରଭୁପାଦ ଲାଷ୍ଟକୁ ଲେଖିଲେ ଯେ ଏଭଳି ଦମନ କରିଛନ୍ତି ସେମାନେ ଆତ୍ମଜ୍ଞାନୀ ଅଟନ୍ତି ବୋଲି ବୁଝିବାକୁ ପଡ଼ିବ, ସେ ଆତ୍ମାନୁଭୂତି ସ୍ତର ଲାଭ କରିଛନ୍ତି ବୋଲି ବୁଝିବାକୁ ପଡ଼ିବ, ଏବଂ ସେ ଆତ୍ମଜ୍ଞାନ ସ୍ତରରେ ଅଛନ୍ତି ବୋଲି ବୁଝିବାକୁ ପଡ଼ିବ, ସେ ସୁଖୀ ଅଟନ୍ତି। ଖୁବ୍ ଦୃଢ଼ତା ଓ ଯତ୍ନ ସହକାରେ କାମ କ୍ରୋଧର ବେଗକୁ ଦମନ କରିବାକୁ ଚେଷ୍ଟା କରିବା ହେଉଛି ଯୋଗୀର କର୍ତ୍ତବ୍ୟ। ଆମର ଏଇଟା ଡ୍ୟୁଟି ବା, ଆମେ ଭକ୍ତ ନା, ଆମର କର୍ତ୍ତବ୍ୟ ହେଲା କେମିତି କାମନାର, ଯଦି କାମନାଟା କେବଳ ସ୍ୱରର କାମନା ପୁରୁଷ ସ୍ତ୍ରୀର ସମ୍ପର୍କ ନାହିଁ, ବିଭିନ୍ନ ପ୍ରକାର ଧନର କାମନା ଆସୁଛି, ଗୋଟେ ପଦବୀର କାମନା ଆସୁଛି, ଗୋଟେ ବଡ଼ ତାର ବେଗ ରହିଛି ନା, ଏ କାମନା ପ୍ରତ୍ୟୁତ ହେଲେ କ୍ରୋଧ ହେଉଛି, ଯତ୍ନ କରିବାକୁ ପଡ଼ିବ। ସାଧୁସଙ୍ଗ କାହିଁ କରନ୍ତି ଲୋକ, କେବଳ ବହୁତ ପ୍ରକାର ଭକ୍ତି ଠାକୁରଙ୍କ କଥା ପଢ଼ୁଥିଲ ସେଥିପାଇଁ ସେ କଥା ସେ କହିଲେ, ଜୀବର ବହୁତ ରୋଗ, ଗୋଟେ ରୋଗ ନା କ'ଣ, କେତେ ପୃଥକ ଚିକିତ୍ସା କରିବ, ଯାହାକୁ ଡାଇବେଟିସ୍, ବ୍ଲଡ଼ ପ୍ରେସର, ହାର୍ଟ, କୁହନ୍ତି ନା ଡାଇବେଟିସ୍ ବ୍ଲଡ଼ ପ୍ରେସର ହାର୍ଟ, ତାପରେ ଲିଭର ଖରାପ, ତାକୁ କ'ଣ ମେଡ଼ିସିନ କାମ କର, ସେ 10 ମେଡ଼ିସିନ ଖାଇବ, ସେ 10 ମେଡ଼ିସିନ ଖାଇଲା ବେଳକୁ ଆଉ ଗୋଟେ ସାଇଡ୍ ଇଫେକ୍ଟ ବାହାରିଲାଣି, ହେଲେ ଜୀବର ଅବସ୍ଥା ସେୟା, ଜୀବର ଏତେ ପ୍ରକାର ରୋଗ ତାକୁ କିଏ ସାହାଯ୍ୟ କରିପାରିବ। ଭକ୍ତି ଠାକୁର କହିଲେ, ସେ କହିଲେ ଜଗତରେ କେତେ ପ୍ରକାର ଏ ପ୍ଲାଟଫର୍ମ ସ୍ପିକର ମାନେ କିଛି କରିପାରିବେନି, ଯେ ବଡ଼ ବଡ଼ ଉପଦେଶ ତାଙ୍କର କିଛି କରିପାରିବେନି, କେବଳ ଯଦି ଶୁଦ୍ଧ ଭକ୍ତ ଆମେ ଆଶ୍ରୟ କରିବା, ତାଙ୍କ ସବୁବେଳେ ଆଚାର୍ଯ୍ୟ ଗୁରୁବର୍ଗ ପରମ୍ପରା ପ୍ରଭୁପାଦ ପୂର୍ବାଚାର୍ଯ୍ୟମାନଙ୍କୁ ସବୁବେଳେ ପ୍ରାର୍ଥନା କରିବା ଯେ ଆପଣଙ୍କ କୃପା ମୋ ଉପରେ ଯଦି ବର୍ଷିତ ହଉ, ମୋତେ ଟିକେ ସାଧୁସଙ୍ଗ ଦିଅନ୍ତୁ, ମୁଁ ଯେମିତି ଆପଣଙ୍କୁ ସ୍ମରଣ କରିପାରିବି। ଏଣେ ଗୁରୁଦେବ କାହିଁକି ଏଠି ଆସିଥାନ୍ତି, ଜଙ୍ଗଲରୁ କାହିଁକି ଆସିଥାନ୍ତି କହିଲେ, ଏଇଟା ଜଙ୍ଗଲ ଥିଲା ନା ସେତେବେଳେ, ଏବେ ହାତୀ ଆସୁଛନ୍ତି ସେଠି, ସେତେବେଳେ କ'ଣ ଥିଲା ଏଇଟା, ଆଉ ସେ କାମାକ୍ଷାନଗର ଏଠି କେମିତି ଆସିଥିବେ, କାଦୁଅରେ ଚାଲି ଚାଲିକି ଏଠି ଆସିଥିଲେ, କାହା ପାଇଁ ଆସିଥିଲେ, ସେ ସମୟରେ କ'ଣ ଏ ଗାଁ ଲୋକ ଜାଣିଥିବେ, ବା ଆପଣମାନଙ୍କ ଭିତରେ କ'ଣ ସେ କୃଷ୍ଣ କ'ଣ କିଏ କ'ଣ ଜାଣିଥିବେ, ଆଜି ଡାକିକି ଆଣିଥିଲେ ସେ କ'ଣ କରୁଥିଲେ ଆପଣ ଜାଣିଥିବେ।
ସବୁ
ଲୁଚିଲେ କୋଉ ସ୍କୁଲରେ, ସେ ୟୁପି ସ୍କୁଲରେ, ହଁ ଏଇ ଯୋଉ ୟୁପି ସ୍କୁଲ ଆମେ ବି ଆସିକି ସେ ସ୍କୁଲରେ ଶୋଉ, ମହାନପ୍ରଭୁ ଥିଲା ସେ ତ ଗୋଟିଏ ଘର ଥିଲା, କିଛି ନଥିଲା, ଆମେ ଆସିବି ସେ ସ୍କୁଲରେ ଶୋଉ, କାମକିନାର ଗାଡି ଲଗେଇ ସେ ସ୍କୁଲରେ ଟିଉଲଟା ଥାଏ, ସେ ବାହାରକୁ ବାଥରୁମ ଯାଉ, ସବୁ ଖୁସି ପଳେଇବେ କାହିଁକି ନା, ଜୀବ ପାଇଁ କେବଳ ଏଇ ସେ ଗୋଟିଏ ଔଷଧ, ସେ ଶୁଦ୍ଧ ଭକ୍ତଙ୍କର ତାଙ୍କର ଯଦି କୃପାକୁ ଆମେ ଆଶ୍ରୟ କରିବା, ତାଙ୍କୁ ସବୁବେଳେ ସ୍ମରଣ କରିବା, ସେହି କେବଳ ଆମର ବଳ, ଆଉ କିଛି ନହେଲେ ଏ ବିଭିନ୍ନ ପ୍ରକାର ରୋଗ କେତେ ପ୍ରକାର ଯତ୍ନ କରିବା ଦରକାର, ଆଉ ଦୃଢ଼ତା ରଖିବା ଦରକାର। ଠିକ୍ ଅଛି, ଆମେ ଆସନ୍ତାକାଲି ପରବର୍ତ୍ତୀ ଶ୍ଳୋକ ଶୁଣିବା। ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୌର ନିତ୍ୟାନନ୍ଦ ପ୍ରଭୁ କି ଜୟ, ଜଗନ୍ନାଥ ବଲଦେବ ସୁଭଦ୍ରା ମହାରାଣୀ କି ଜୟ, ସମ୍ବେତ ବୈଷ୍ଣବ ଭକ୍ତବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ, ହରି ହରି ବୋଲ, ହରେ କୃଷ୍ଣ।